this sermon and from that time was delivered on New Year's Eve, Thursday evening, December 31st, 1959 at Branham Tabernacle in Jeffersonville, Indiana, USA. ଏହି ସମାଚାରଟି ଆଉ ସେହି ସମୟଠାରୁ ଆମମାନଙ୍କର ଅତି ପ୍ରିୟ ଭାଇ ତଥା ବିଂଶତମ ଯୁଗର ଭାବବାଦୀ ୱିଲିୟମ୍ ମ୍ୟାରିଅନ୍ ବ୍ରାନହାମ୍ଙ୍କ ଦ୍ୱାରା ଗୁରୁବାର ନୂତନ ବର୍ଷର ପୂର୍ବ ସନ୍ଧ୍ୟା 31 ଡିସେମ୍ବର 1969 ବ୍ରାନହାମ୍ ଟାବେର୍ନାକଲ୍ ଜେଫରସନଭିଲ୍ ଇଣ୍ଡିଆନା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାରିତ ହୋଇଥିଲା। ଓଡ଼ିଆ ଭାଷାରେ ଅନୁଦିତ ଏହି ସମାଚାରକୁ ଶୁଣନ୍ତୁ, ପୁଣି ଆଶୀର୍ବାଦ ଲାଭ କରନ୍ତୁ।
Sure, good to be back and hear the brother pastor give the testimony of the grace of God with his little girl. That's just like the Lord Jesus to do things like that.
Oh, amen. Blessed be.
Certainly is.
ଭାଇ ପାଳକ ମହାଶୟଙ୍କ ଠାରୁ ଶ୍ରବଣ କରିବାଟା ପୁଣି ଏଠାକୁ ଫେରି ଆସିବାଟା ନିହାତି ପକ୍ଷେ ଉତ୍ତମ ବିଷୟ ଅଟେ। ଆପଣ ଶିଶୁ କନ୍ୟାଟିର ସହିତ ଥାଇ ପରମେଶ୍ୱରଙ୍କ କରୁଣା ବିଷୟରେ ସାକ୍ଷ୍ୟଦାନର କଥାଟି ଅବଶ୍ୟ ଗ୍ରହଣୀୟ ବିଷୟ ଅଟେ। ତାହା ତ ଅବିକଳ ରୂପେ ପ୍ରଭୁ ଯୀଶୁଙ୍କ ପରି ସେପରି ଧର ସକଳ କାର୍ଯ୍ୟ କରିବାର ବିଷୟ ପରି ଥିଲା, ସୁନିଶ୍ଚିତ ରୂପେ ତାହା ହିଁ ଅଟେ।
Now we are very happy tonight to have with us one of our guests here at the, as we call it, the prayer service on New Year's night, a good friend of mine, Brother Ernie Fandler, one of the converts to the Lord Jesus Christ, a trophy of grace.
ଏହି ସ୍ଥାନରେ ଆଜିର ରାତ୍ରିକାଳରେ ଆମମାନଙ୍କର ଜନୈକ ଅତିଥିଙ୍କୁ ଆମମାନ ସହିତ ଲାଭ କରିଥିବା କାରଣରୁ ଅତିଶୟ ଆନନ୍ଦିତ ଅଟୁ। ଯେପରିକି ଆମମାନେ ଏହାକୁ ନୂତନ ବର୍ଷର ପୂର୍ବ ରାତ୍ରିର ଉପାସନା କହି ପରିଚିତ କରାଇଥାଉ, ମୋର ଜଣେ ଅତି ଉତ୍ତମ ବନ୍ଧୁ ଭାଇ ଏର୍ନି ଫେଡଲର ଅଟନ୍ତି। ଆମମାନଙ୍କର ଏକାଧିକ ଧର୍ମ ପରିବର୍ତ୍ତିତ ମାନଙ୍କ ମଧ୍ୟରୁ ସେ ଅନ୍ୟତମ ଅଟନ୍ତି, କରୋନାରେ ପୁରସ୍କାର ସ୍ୱରୂପ ଅଟନ୍ତି।
Originating his home in Switzerland is where he came from, and I believe a brother with him there, with you living in Shawnee now, a German by descent, a brother Waters. We're happy to have them with us tonight.
ମୂଳତଃ ସେ ଆପଣାର ସ୍ୱଗୃହାଞ୍ଚଳ ସ୍ୱିଜରଲ୍ୟାଣ୍ଡ ଅଞ୍ଚଳରୁ ଅଟନ୍ତି। ତାହା ତ ସେହି ସ୍ଥାନଟି ଅଟେ ଯେଉଁଠାରୁ ସେ ସମ୍ବନ୍ଧିତ ଅଟନ୍ତି। ଆଉ ମୁଁ ଏପରି ବିଶ୍ୱାସ କରେ ଯେ ସେହି ସ୍ଥାନରେ ତାଙ୍କ ସହିତ ଅନ୍ୟ ଜଣେ ଭାଇ ଅଛନ୍ତି, ଯାହାର ଅର୍ଥ ଏହିକି ଯେ ସେମାନେ ବର୍ତ୍ତମାନ ସାବାନରେ ବାସ କରୁଛନ୍ତି, ଯିଏକି ଜର୍ମାନୀ ଦେଶର ବାସିନ୍ଦା ଅଟନ୍ତି। ସେ ଭାଇ ୱାଟର୍ସ ଅଟନ୍ତି। ଆଜିର ରାତ୍ରିବେଳା ଆମମାନେ ତାଙ୍କୁ ଆମର ଗ୍ରହଣରେ ପାଇ ଅତିଶୟ ଆନନ୍ଦିତ ଅଟୁ।
Then we have also with us tonight a precious brother of the faith, South Africa, Brother David Duplessis. We're happy to have him with us too.
ତତ୍ପରେ ଆମମାନେ ଲାଭ କରିଅଛୁ ବିଶ୍ୱାସର ଅତି ବହୁମୂଲ୍ୟ ଭାଇ ଦକ୍ଷିଣ ଆଫ୍ରିକାରୁ ଆଗତ ଭାଇ ଡେଭିଡ୍ ଡ୍ୟୁପ୍ଲେସିଙ୍କୁ ଆଜିର ରାତ୍ରିକା ଲାଭ କରିଅଛୁ। ଆମେ ତାଙ୍କୁ ପାଇ ବହୁତ ଆନନ୍ଦିତ ଅଛୁ।
David and I are anticipating or praying and Lord, give us some great work together this coming year in Africa and different parts of the world.
ପୁଣି ଆମମାନେ ଅଟୁ, ମୁଁ ଆଉ ଡେଭିଡ୍ ଉଭୟ ଆଶା କରୁଅଛୁ କିମ୍ବା ପ୍ରାର୍ଥନା କରୁଥିଲୁ, ପ୍ରଭୁ ଆମ ଦୁଇ ଜଣଙ୍କୁ ଏକତ୍ରିତ ରୂପେ ଏକ ମହାନ କାର୍ଯ୍ୟକୁ ଦାନ କରିଅଛନ୍ତି ଆଫ୍ରିକାରେ, ପୁଣି ବିଶ୍ୱର ବିଭିନ୍ନ ଅଞ୍ଚଳ ନିମନ୍ତେ ଏକ ବିଶେଷ ଧରଣର କାର୍ଯ୍ୟକୁ ଏହି ବର୍ଷ କରିବାକୁ ଦେଇଅଛନ୍ତି।
Brother David is here now to talk it over and pray over with it between now and Monday to decide just when and where into Africa and different parts of the world to go.
ତାହାରି ଉପରେ ଆଲୋଚନା କରିବାକୁ ପୁଣି ଏହାରି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାକୁ ଭାଇ ଡେଭିଡ୍ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଆଜିଠାରୁ ନେଇ ସୋମବାର ଦିନ ମଧ୍ୟରେ ଏହାକୁ ନିର୍ଣ୍ଣୟ ନେବାକୁ ଯେ କେବେ ପୁଣି ଆଫ୍ରିକାର କେଉଁ ସ୍ଥାନରେ ପୁଣି ବିଶ୍ୱର ବିଭିନ୍ନ ଅଞ୍ଚଳର କେଉଁ କେଉଁ ସ୍ଥାନକୁ ଯିବାର ଆୟୋଜନ ରହିଛି ସେ ବିଷୟରେ ନିଶ୍ଚିନ୍ତ ସିଦ୍ଧାନ୍ତ ଗ୍ରହଣ କରିବା ପାଇଁ ଉପସ୍ଥିତ ଅଛନ୍ତି।
Brother David has had a very prominent office with the Pentecostal World Convention, and also is well known with many great religious leaders throughout the entire world.
Jepariki, Bhai David, Pentecostal World Udipana Samare, Eko Pomukho, Padabira Adhikari, Hoi Royasanti, Puni Sampuna Bisoro, Adatmito, Netamanaka Soito, Kus Superjito, Vyaktirupe, Purisha Lab Koryasanti.
And it's been very influential in persuading and causing as far along as we are now to help bring the body of Jesus Christ together of all denominations of faith, regardless of what they church they have or what they brand they are branded. It's that the church in who Christ died for.
Tatpare prabhai pravartayaku puni jukti karyaku sejane prabhavsari vyakti rupe pariganito yasisanti. Jetadur Pajanto, Bartabar Amane, Ogrosakor Asiotsu, Tadunusare, Jisu Christonko Solidoku, Ekotitakori, Rokiba Desare, Sahaja Koriakum, Namadari, Mondori Gurikora Bisosinku, Ekotito Koriba Karone, Se Protiva Sayotonti, J. Konsi Mondorilo, Semane, Otrantina Kahiki, J. Kons Ravaku, Daran Kori Semane, Portito Tantana Kahiki, সেwidetilde কিছু লে যায় আছে নাহি ইয়া তো সেই মণ্ডলী হি সার অটে যা পাই খ্রিস্ট মৃত্যুবরণ করলে
and I've often thought of that used to help round up the cattle many times out west we'd go up brother David and set out there where they drove the cattle up to the drift fence up into the mountains to feed them on the let them graze on the pastures the of the forest
আউ তাহারি সম্বন্ধে মু সময় সময় চিন্তা করিছি বাহারে সেই পশ্চিমাঞ্চলের একাধিক বার পশুগুলাকে স্থানান্তরিত করা অভিপ্রায়ে সাহায্য করে আসি ভাই ডেভিড সঙ্গে আমাদের সেরাকু যাই পুরী সেই স্থানের যাই বসি পড়ুলু যে স্থানক সে বিভিন্ন স্থানে আসুলে পার্বতাঞ্চল আনি সে চড়াইয়া আসলে চালভূমি চলাউলে যাকে অরণ্য গুলিকর মধ্যে ছিলাম
while the meadows was growing in the bottom wild meadows and then they cut the meadows and feed the cattle out through the winter time when there's too blizzard up in the mountains
তর দেশরে অবস্থিত চারণভূমিরে ঘাস গুলিক যেতে জঙ্গলি চারণভূমিরে কলু থান্তি সেতবেলে তৎপরে সেমানে চারণভূমিরু ঘাসকু কাটি নিয়ন্তি আউ শীত ঋতুরে সেমানে সেই কটা ঘাস গুলাকে পশু মানুষ খুঁতি যেতবে কি সেই পাহাড় গুড়িকর উপরি ভাগে সে অতিশয় শীতর প্রবাহ অনুভব করে থাকে
You used to sit there on the saddle and watch the ranger bringing those cattle through and each ranch in the bottom that could raise a ton of hay if they could raise 50 ton of hay that meant they could put 50 cattle if they could raise 1,000 ton of hay 1,000 head of cattle could go through
উনি সেঠারে ঘোড়ার জিন উপরে বসি রুলু পুনি রেঞ্জর মানুষ সে পশুগুলা আসুবার দৃশ্য দেখুলু পুনি প্রতিটি পশুশালা এর ঠিক নিম্ন ভাগে লাম যা কি এক টন পরিমাণ ঘাস উৎপন্ন করে পুলাম এর মধ্যে দিয়ে 1,000 পশু চাল যাই পুলে যদি সে 50 টন পরিমাণ ঘাস বড়াই পুলে তবে এর অর্থ এপরি হল যে সে 50টি পশুকে তহিঁরে রখিপারুলে যদি সে 1,000 টন পরিমাণ ঘাস উৎপন্ন করে পুলে তবে তো 1,000 সংখ্যক পরিমাণ পশু তহিঁরে অগ্রসরে রহিপারুলে
ইচ ম্যান ক্যারিং এ ব্র্যান্ড অন হিজ কাউ দে ওয়াচ দ্য ব্র্যান্ডস অফ কোর্স দ্য ডিফারেন্ট র্যাঞ্চেস সো দে উডন্ট গেট এ মিক্সড আপ
প্রত্যেক জন ব্যক্তি তার গাই গুড়িক উপরে এক প্রকার ব্যাপারিক চিহ্নকু লগাই রাখুলে অবশ্য সেমানে সেই ব্যাপারিক চিহ্নগুলিকু বিভিন্ন পশুশালার চিহ্নগুলিক উদ্দেশ্যে বড় সাবধান সহিত লক্ষ্য লগাই রাখুলে যেপরিকি সেমানক পশুগুলিক অন্যমান সহিত মিশির যাআন্তি
and then when the ranger he wasn't so interested in what kind of brands is going through because there's all kinds of brands But there's one thing that he really had to check. That was a blood tag. They had to be registered Hereford, or they couldn't get through the gate. They would turn them back.
তৎপরে যেতবে কি মুখ্য ব্যক্তি জনক প্রমুখ অধিকারী জনক কি প্রকার ধরনের ব্যবসায়িক চিহ্ন বিশিষ্ট পশুগুড়ি যে তাহার দেই যাই সেপ্রতি সে আদৌ আগ্রহী রহতি নেহেতু সেটা বিভিন্ন ধরনের ব্যবসায়িক চিহ্ন ধারণ করে রয়েছে একাধিক পশু রহুলে মাত্র সেপরি স্থলে কেবল গোটিয়ে মাত্র বিষয় ধ্যান দেওয়া রহুল আহা রক্তবর্ণর কপড়ার এক ছোট চিহ্ন লা যা তা নিহতি পক্ষে ধ্যান সহ লক্ষ্য করা পড়ুত সে নিহতি পক্ষে হেরফোর রূপে পুঞ্জীকৃত হওয়া হি লা অন্যথা সে ফাটক দিয়ে প্রবেশ করে পু নকর নিলম্বিত গুড়ি ফেরাই দেলে ধ্যান দিকে তো
It'll not be what kind of brand we're wearing, but if the blood tag's there, that's the thing that'll count, the blood tag.
Amo bichar kore je bichar dinare ehai separi dhorone ko nirbachanor bishoy ote ja ki karjakari hebo am mane je kipori dhorona namaku dharan kor hoy achu eha to taha ko bichar ko anibo nahi matra raktor chinhati sethare roichi ki nahi kahi nirbachanor pramukha bishoy hebo তাহাই সেই যোগ্য বিষয়টি অটে রক্তর সেই চিহ্নটি অটে যা যোগ্যতার মধ্যকু গ্রহণ করা যাব
And I'm very happy to have Brother David with us. And I see Brother Estel Beeler was here just a moment ago. I've seen him raise up back there from somewhere. And other ministers who were wanting to hear from tonight. And then... and I guess Brother Ruddle and them will be coming in because they're going to stay till midnight.
তেণু ভাই ডেভিড কু আমমানক গহনে লাভ করেছা যোগ মু অত্যন্ত আনন্দিত অটে কিছু খেল পূর্বে মু ভাই এস্টেল বিলরঙ্কু এঠারে উপস্থিত হওয়ার দেখিছিলি সেই স্থানের কোণসি এক জায়গার মু তাঙ্কু উঠি পড়িথিবার দেখিছিলি তৎপরে অন্যান্য সেবকঙ্কু সুদ্ধা দেখিছিলি যেমানে আজির রাত্রিবেলা শুনিবা নিমন্তে অপেক্ষা করুথিলে আগ্রহ প্রকাশ করুথিলে পুনি তৎপরে আর মু এপরি ধারণা করে যে ভাই রডল পুনি সেবাপরি অন্য মানে ভিতরক আসুথিবে যেহেতু মধ্যরাত্রি পর্যন্ত সেমানে অটকে রহিবে
However, Brother David can't stay till midnight. He's a very wanted man everywhere, and as soon as Brother Rogers heard that he was over here, while he's going to stand and have him over there at 10. So that means he'll be leaving here pretty short to get way out there in South Louisville.
যা হেউ না কাহি কি ভাই ডেভিড মধ্যরাত্রি সময় পর্যন্ত রহি নপারন্তি সে তো প্রবল রূপে আবশ্যক হেউথিবা ব্যক্তি জনক অটন্তি প্রত্যেক স্থান পাই তদ্রুপ অটন্তি আর সে যে এই স্থানে অছন্তি সে কথাকু ভাই রোগার্স মতে শীঘ্র জনাইথিলে যে যথাশীঘ্র এঠাকু সন্দেশ প্রেরণ করেছিলে পুনি তাঙ্কু সেটারে দশটার সময়ে উপলব্ধ হওয়ার বিষয়কু ইচ্ছা প্রকাশ করেছিল সুতরাং এর অর্থ এপরি হুয়ে যে সে এই স্থানক খুব অল্প সময় মধ্যে ছাড়ন্তু পুনি সেটা স্থিত দক্ষিণ লুইসভিলে উপস্থিত যাওছন্তি
And I thought it would be nice if it would be all right with Brother David if we'd have him to come up and speak what's on his heart, preach for us, do whatever the Lord lays. We'd all like to hear Brother David Duplessis from South Africa.
পুনি মু বিচার করছিলি ইয়া যদি ভাই ডেভিডঙ্ক পক্ষরে সুবিধাজনক হুয়ে তেবে তো ইয়া অতি উত্তম ধরনের এক সুবস্ত্র হব পুনি তাঙ্কর হৃদয়ে কহিবা নিমন্তে যা কিছু প্রেরণা রয়েছে তাহাকু আমমানকু কহিবা নিমন্তে কিংবা আমমানকু প্রচার করিবা নিমন্তে প্রভু তাঙ্ক হৃদয়ে যা কিছু বিষয়বস্তুকু উত্থাপিত করিছন্তি তাহাকু কহিবা প্রয়ারে আমরা তাঁকু যদি ব্যবহার আনিপার দক্ষিণ আফ্রিকার আগন্তুক ভাই ডেভিড ডুপ্লেসিং শ্রবণ করা আমরা সমস্তে পছন্দ করিব
Let me say this, that when I was in, over in Africa in my great campaign the Lord gave us over there, his brother was my interpreter, brother Justice, I believe his name is, brother Justice.
মতে এই কথাটিকু কহিবাকু দিয়ন্তু অর্থাৎ সেঠারে দক্ষিণ আফ্রিকার মু যেত ସେ ମହାନ ପ୍ରଚାର ଅଭିଯାନ ଉପଲକ୍ଷେ ଯାହାକୁ ପ୍ରଭୁ ମୋତେ ସେଠାରେ ଦାନ କରିଥିଲେ, ତାଙ୍କର ଭାଇ ଜୋଷ୍ଟନ୍ ସେଠାରେ ମୋର ଅନୁବାଦକ ଥିଲେ। ତାଙ୍କର ନାମଟି ଯେ ଭାଇ ଜୋଷ୍ଟନ୍ ଅଟେ ଏପରି ମୁଁ ବିଚାର କରେ।
And a real fine family of people are these Duplessis brothers. I guess they're all ministers as far as I know, and maybe father too. That was a minister. And they're from a fine family of people, and Brother David packs a great name amongst all the churches and denominations around the world.
ଏହି ଡୁପ୍ଲେସି ଭାତୃବୃନ୍ଦ ପ୍ରକୃତରେ ଏକ ଉତ୍ତମ ପରିବାର ସଦସ୍ୟଗଣ ଅଟନ୍ତି। ମୁଁ ଏପରି ବିଚାର କରେ ଯେ ସେମାନେ ସମସ୍ତେ ସେବକଗଣ ଅଟନ୍ତି। ଯେତେଦୂର ପର୍ଯ୍ୟନ୍ତ ମୁଁ ଜାଣେ ଏପରି ମଧ୍ୟ ହୋଇପାରେ ଯେ ତହିଁ ମଧ୍ୟ ଅଧିକ, ଏପରିକି ତାଙ୍କର ପିତା ମଧ୍ୟ ଜଣେ ସେବକ ଥିଲେ। ପୁଣି ସେମାନେ ଏକ ଉତ୍ତମ ପରିବାରର ସଦସ୍ୟଗଣ ଅଟନ୍ତି। ଆଉ ସମଗ୍ର ବିଶ୍ୱରେ ପୁଣି ସଂଗଠନ ଗୁଡ଼ିକରେ ଏପରିକି ପ୍ରତ୍ୟେକ ମଣ୍ଡଳୀରେ ଭାଇ ଡେଭିଡ୍ ଡୁପ୍ଲେସି ଏକ ବିଶେଷ ଧନ ନାମକୁ ଅର୍ଜନ କରିଛନ୍ତି।
Speak for us, or whatever God's put on your heart to say, come right up. And I'm very happy to introduce to my church tonight.
Sutarang, bhai David, mu apanko pai chahibi je apan asantu puri amman ko kahantu kimba kahiba pai prabhu apanko antakaran re jaha kichhi sambad ko pratan karichanti taha ko kahantu thik ei sthan ko chali asantu puri ajira ratri bela apanko ନିଜର ମଣ୍ଡଳୀ ସମ୍ମୁଖରେ ପରିଚିତ କରିବାକୁ ମୁଁ ଅତି ଆନନ୍ଦିତ ଅଟେ।
This is Brother Armin Neville, our pastor, and to the church, this is one of my precious friends and fellow warriors in the service of God, Brother David Duplessis of South Africa. God bless you.
ଏହି ଜଣକ ଓର୍ମାନ୍ ନେଭିଲ୍ ମହାଶୟ ଆମମାନଙ୍କର ପାଳକ ଅଟନ୍ତି। ପୁଣି ସମବେତ ମଣ୍ଡଳୀର ଉଦ୍ଦେଶ୍ୟରେ ଏହି ବ୍ୟକ୍ତି ଜଣକ ଅନେକଙ୍କ ମଧ୍ୟରେ ଜଣେ ମୋର ଅନ୍ତରଙ୍ଗ ବନ୍ଧୁ ଅଟନ୍ତି। ପୁଣି ପରମେଶ୍ୱରଙ୍କ ସେବାର କ୍ଷେତ୍ରରେ ଜଣେ ସହଯୋଗୀ ଯୋଦ୍ଧା ଭାଇ ଡେଭିଡ୍ ଡୁପ୍ଲେସି ଦକ୍ଷିଣ ଆଫ୍ରିକା ଅଟନ୍ତି। ଭାଇ ଡେଭିଡ୍, ପରମେଶ୍ୱର ଆପଣଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ।
Said some things there. I just wished I'd had my pen. I could have jotted them down. But I'll always remember grandsons. The grandchildren.
Kohanti, Amen. Amane samaste karithilu. Bhai David, jatha sambhava, sigrata sigra kohanti. Se sigrata sigra pheribe puni, amman ka ghanare punabar pasita hebe. Tahata prakritare atisya chamatkar katha ate. ଆମମାନେ ନିଶ୍ଚିତ ରୂପେ ବହୁତ ଆନନ୍ଦିତ ଅଟୁ। ସେଠାରେ ଭାଇ ଡେଭିଡ୍ କୌଣସି ଏକ ବିଶେଷ ଧନ କଥାକୁ କେତେକ ଅତି ପ୍ରୟୋଜନୀୟ ବିଷୟକୁ କହିଥିଲେ। ମୋର ପାଖରେ ଆପଣ ପେନ୍ ଖଣ୍ଡିକ ଯଦି ଥାଆନ୍ତା ଏପରି ମୁଁ ଇଚ୍ଛା କରିଥିଲି, ତେବେ ସେଗୁଡ଼ାକୁ ମୁଁ ଏକତ୍ରିତ କରି ଲେଖି ରଖିଥାନ୍ତି। ତଥାପି ମୁଁ ସବୁବେଳେ ନାତିମାନଙ୍କୁ ନାତୁଣୀମାନଙ୍କୁ ସ୍ମରଣ କରିବି।
The visit of our brother, and he is was the connected with the World Conference of Pentecostal Believers, and a great man in the line of his work throughout the whole world. And we are fortunate tonight to have Brother David come speak to us on this New Year's night, and you can see what great men think about our Lord.
Amen.
Think about his great service.
ଭଲ କଥା। ଆମମାନଙ୍କ ଭାଇଙ୍କର ପରିଦର୍ଶନ କାର୍ଯ୍ୟସୂଚୀକୁ ଆମମାନେ ନିଶ୍ଚିତ ରୂପେ କୃତଜ୍ଞତା ପ୍ରକାଶ କରିଥାଉ। ଆଉ ସେ ଅଟନ୍ତି, ସେ ଥିଲେ ପେଣ୍ଟିକଷ୍ଟ ବିଶ୍ୱାସୀମାନଙ୍କର ବିଶ୍ୱବ୍ୟାପୀ କନ୍ଫରେନ୍ସ ସହିତ ସେ ସମ୍ବନ୍ଧିତ ଥିଲେ। ପୁଣି ସମସ୍ତ ବିଶ୍ୱରେ ଆପଣଙ୍କ କାର୍ଯ୍ୟକୁଶଳତାର ପନ୍ଥାରେ ସେ ଜଣେ ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ପୁଣି ନୂତନ ବର୍ଷର ଏହି ରାତ୍ରିକାଳରେ ଭାଇ ଡେଭିଡ୍ଙ୍କୁ କହିବା ନିମନ୍ତେ ଲାଭ କରିଥିବା ଯୋଗୁଁ ଆମ ଅତିଶୟ ସୌଭାଗ୍ୟଶାଳୀ ବ୍ୟକ୍ତିଗଣ ଅଟୁ। ତତ୍ପରେ ମହାନ ବ୍ୟକ୍ତିଗଣ ପ୍ରଭୁଙ୍କ ବିଷୟରେ ଯେ କ'ଣ ବିଚାର ପୋଷଣ କରନ୍ତି, ପୁଣି ତାଙ୍କର ବିଶିଷ୍ଟ ସେବକଙ୍କ ସମ୍ବନ୍ଧରେ କିପରି ଧରଣର ଭାବନାକୁ ଯେ ରଖିଥାନ୍ତି, ତାହାକୁ ଆପଣମାନେ
ଲକ୍ଷ୍ୟ କରିପାରନ୍ତି। tomorrow, being New Year's, it's just a few hours now, and I have to leave early in the morning, so I thought I'd just speak a little bit, if it's all right to Brother Neville.
Amen.
Brother Beeler and the other ministers here.
তৎপরে মুয়ে পরে বিশ্বাস করে যে আসন্তা কালি নববর্ষ হইতবা দৃষ্টিরু ইয়া পাই কেবল অল্প কিছু বাকি সময় রহি যাইছি আ মতে বড়ি ভোলরু ছাড়িয়া কহি আছি তেনু মু যে অল্প সময় পে প্রচার করি কহিবি এপরি মু বিচার কইছিলি ইয়া ভাই নেভিলঙ্ক পাই যথোচিত বিষয় হব ভাই বিলর পুনি এঠারে উপস্থিত বা অন্যান্য সেবক বর্গ পাই
won't take much of the time. I think if we'd say amen and go home, it'd be a wonderful message. And we could be thankful to the Lord for what that we have here tonight.
Sujagara adhika samay ko mu ado nebi nahi. Amu epari bichar rakhe je, jodi amane kebal amen boli kahibu, puni swargagara ko feri jibu, eha eka chamatkar sandesh hobo. Puni ajira ei ratri belar abasara re আমানে এই স্তরে যাহা কিছু হাসল করিয়াছ সেই সব নিমন্তে আমানে প্রভুঙ্ক ঠারে ধন্যবাদ হই পারিব
Now, but this being New Year's night, we just entertained each other by the kingdom of God preaching until it comes the new year.
আও এতেবেলে এয়া নূতন বর্ষর প্রাক রাত্রি হইতবারু নূতন বর্ষর যোগ্য সময়টি উপস্থিত হেবা পর্যন্ত বাক্য প্রচার করুথবা দ্বারা ঈশ্বরঙ্ক রাজ্যর উদ্দেশ্যে আমরা পরস্পরকে কেবল চিত্ত বিনোদন করাইবু
And I've got to get up in the morning real early, way before day. And I'm not as young as David. maybe I don't feel as young as he does. He's of course David's a little bit older than I am. I think he's 7 or 8 years older, maybe 10. But he's certainly a fireball for God, traveling 50,000 miles this year for the kingdom of God.
পুনি মু হাসল করিয়াছি অতি প্রভাতরে জাগি উঠে খুব প্রভাতরে দিবালোক প্রকাশ হওয়ার পূর্বে জাগি উঠে তথাপি ডেভিড কো পরি মু সেতিকিটা যুবক আদৌ নুহে এপরি হই পারি থাকে যে মু সে যেপরি যুবকর অবস্থাকে অনুভব করন্তি সেতিকিটা অনুভূতিকে মু সম্ভবত করি নপারে কারণ সে সেপরি অটন্তি অবশ্য মু যেতিকিটা বয়স্ক অতে তাঠার অল্প কিছু কম বয়সর যুবা ব্যক্তি ডেভিড সম্ভবত থাইপারন্তি সে যে 7 বর্ষ কিংবা 8 বর্ষ উনা বয়স কটন্তি হইপারে 10 বর্ষ কম বয়স কটন্তি সেপরি মু বিচার করে তথাপি ঈশ্বরঙ্ক নিমন্তে সে নিশ্চিত ভাবে জনে উদ্যোগী তেজস্বী ব্যক্তি অটন্তি পুনি এই বর্ষরে ঈশ্বরঙ্ক রাজ্য উদ্দেশ্যে 50,000 মাইল পথকু যাত্রা করুছন্তি
On his road now over to preach at Brother Rogers and tomorrow to be with somewhere else and somewhere else and somewhere else and back here again Monday and I've got to meet with him to make arrangements for a worldwide tour coming now.
ভাই রোগর্সকর সহায়তারে প্রচার করা নিমন্তে এতবে তাঙ্কর এহা নিরূপিত গন্তব্যর মার্গ অটে আউ আসন্তাকালি কোনসি অন্য স্থানরে অটে তৎপরে কোনসি অন্য এক স্থানরে পুরী পরবর্তী দিন অন্য এক স্থানরে পুরী সোমবার দিন পুনশ আমার সভাগতরে নিরূপিত অটে তৎপরে আগত হওয়াকে থাকা বিশ্বব্যাপী সুসমাচার প্রচারের অভিযান পাই সকল প্রকার আয়োজন নিমন্তে মতে তাঙ্ক সহিত ভেট করিবাকু অছি
And we're to be in Africa, I understood, this afternoon in March, this coming March. I'm to meet Clayton Sonmore from the Full Gospel Christian Businessman this week, or this coming week, first part of it, and make arrangements for Jamaica, Haiti.
Ehi aparanna samayre mu bujhili je ammane Africa ko jai thibu ehi March masare. Asanta March masare Africa ko jibu. এই সপ্তাহে কিংবা আগত হেউতবা সপ্তাহে খ্রিস্টীয় ব্যবসায়ী ব্যক্তিমানকর ফুল গসপলর উপাসনা পাই মরে ক্লেটন সনমোরঙ্ক সহিত সাক্ষাৎ করাকু হি আছি এই সপ্তাহর প্রথম অবস্থায় তাঙ্কু ভেটিবার অছি পুনি জামাইকার ହାଇଟି ସମ୍ପ୍ରଦାୟର ପାଇଁ କେତେକ ଆୟୋଜନକୁ କରିବାକୁ ଅଛି।
I go next week into Kentucky or down into Georgia, have them meetings there, come right back and come down to Kentucky and night here and night there catching these churches.
ପରବର୍ତ୍ତୀ ସପ୍ତାହରେ ମତେ କେଣ୍ଟୁକିକୁ କିମ୍ବା ମୋର ଜିଆକୁ କିମ୍ବା ଜର୍ଜିଆକୁ ଯିବାକୁ ଅଛି, ପୁଣି ସେହି ଉପାସନା ଗୁଡ଼ାକୁ ସମ୍ପାଦନ କରିବାକୁ ଅଛି। ସେଠାରେ ଯଥାଶୀଘ୍ର ଫେରିଆସି ପୁଣି କେଣ୍ଟୁକି ଅଞ୍ଚଳର ମଧ୍ୟ ଦେଇ ଆସିଲା ଉଠାରେ ଏହି ସ୍ଥାନରେ ଗୋଟିଏ ରାତ୍ରି, ସେହି ଅନ୍ୟ ସ୍ଥାନରେ ପରବର୍ତ୍ତୀ ରାତ୍ରିଟି, ଏହିପରି କରି ସେହି ସବୁ ମଣ୍ଡଳୀକୁ ସମ୍ପର୍କ ରକ୍ଷା କରିବାକୁ ଅଛି।
And come right straight back home from there and go to Atlantic City for begin at the 27th through the 30th and lay there the morning of the 1st and begin in Kingston, Jamaica at the racetrack that night for 10 days meeting there and from there on in then to the Haiti's and wherever we don't know where to go from there just as the Lord will lead us.
ତତ୍ପରେ ସେହି ସବୁ ଅଞ୍ଚଳରୁ ଗସ୍ତ ଶେଷ କରି ଯଥାସମ୍ଭବ ଏହି ସ୍ଥାନର ଗୃହକୁ ଫେରିବି। ତତ୍ପରେ ଆଟ୍ଲାଣ୍ଟିକ୍ ସହରଗୁଡ଼ାକୁ ଗସ୍ତ କରିବି, 27 ତାରିଖରୁ ଆରମ୍ଭ କରି 30 ତାରିଖ ପର୍ଯ୍ୟନ୍ତ ଗସ୍ତ କରିବି। ତତ୍ପରେ 1 ତାରିଖରେ ଅତି ପ୍ରଭାତରୁ ସେହି ଅଞ୍ଚଳକୁ ଛାଡ଼ିବି, ପୁଣି ସେଦିନ ରାତ୍ରିବେଳା ଜାମାଇକାର କିଙ୍ଗଷ୍ଟନ୍ ରେସ୍ ଟ୍ରାକ୍ରେ ଉପାସନାକୁ ଆରମ୍ଭ କରିବି। ସେଠାରେ 10 ଏକ ସଭାର କାର୍ଯ୍ୟକ୍ରମ ପରିଚାଳିତ ହେବ। ସେହି ସ୍ଥାନ ଆରମ୍ଭ କରି ପରବର୍ତ୍ତୀ ସ୍ଥାନଟି ହାଇଟିସ୍ ମାନଙ୍କର ଅଞ୍ଚଳଟି ହେବ, ପୁଣି ପରବର୍ତ୍ତୀ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ଅନୁସାରେ ହେବ। ସେହି ସ୍ଥାନରୁ ଆମମାନଙ୍କୁ ଯେ ଅନ୍ୟ କେଉଁ ସ୍ଥାନକୁ ଯିବାକୁ ହେବ ସେ କଥାଟି ଆମମାନଙ୍କୁ ଜଣାନାହିଁ, କେବଳ ପରମେଶ୍ୱର ଆମମାନଙ୍କୁ ଚାଳନା ଦେବେ।
Plate's coming, Gordon, Brother Gordon Lindsay is coming for South America, and the rest of Christian businessmen for the Latin-speaking America, and Brother David's for Switzerland, Germany, on down.
Puni ei sabu ayojana prastuta heuthwara panthar rahi achi, bujhanti to, mu to ha boli ado kahi nahi, David ei sthanre asanti, Clark asu asanti, bhai Gordon Lindsay madhya pahunchanti, ଦକ୍ଷିଣ ଆମେରିକା ପାଇଁ ଆସୁଛନ୍ତି। ତତ୍ପରେ ଲାଟିନ୍ ଭାଷା କହୁଥିବା ଆମେରିକା ଅଞ୍ଚଳ ପାଇଁ ଖ୍ରୀଷ୍ଟୀୟ ବ୍ୟବସାୟୀ ବ୍ୟକ୍ତିମାନଙ୍କ ଦଳଟି ଆସୁଅଛି। ପୁଣି ଭାଇ ଡେଭିଡ୍ ସ୍ୱିଜରଲ୍ୟାଣ୍ଡ ପାଇଁ, ଜର୍ମାନ ଦେଶ ପାଇଁ, ପୁଣି ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ସ୍ଥାନଗୁଡ଼ିକ ପାଇଁ ନିର୍ମିତ ଅଟନ୍ତି।
But we don't know yet. You keep praying. I don't want to go nowhere until God says go. And the best of my knowledge, therefore, if I feel led to go, then when I get off the plane, no matter the opposition is, I can say, I come in the name of the Lord Jesus.
Amen.
ତଥାପି ଅଦ୍ୟାବଧି ଆମମାନେ କିଛି ହେଲେ ଜାଣୁନା, ଆପଣମାନେ ପ୍ରାର୍ଥନା କରି ଚାଲନ୍ତୁ। ପରମେଶ୍ୱର ଯିବାକୁ ନିର୍ଦ୍ଦେଶ ନ ଦେଲା ପର୍ଯ୍ୟନ୍ତ ମୁଁ କୌଣସି ସ୍ଥାନକୁ ଯାଉ ନାହିଁ, ପୁଣି ମୋର ସମୁଚିତ ଜ୍ଞାନର ନିର୍ଦ୍ଦେଶ ବିନୁ ମୁଁ ଯାଉ ନାହିଁ। ସେହି ହେତୁ ଯିବା ନିମନ୍ତେ ମୁଁ ଯେ ପ୍ରେରଣା ପାଇଲି, ସେପରି ଅନୁଭୂତିକୁ ମୁଁ ଯେତେବେଳେ ହାସଲ କରେ, ତତ୍ପରେ ମୁଁ ଯେତେବେଳେ ଉଡ଼ାଜାହାଜରୁ ବାହାରକୁ ବାହାରି ଆସେ, ତେବେ ବିରୁଦ୍ଧର ଆଚରଣଟି କେତେ ଯେ ପ୍ରବଳ ହୁଏ ସେଥିରେ କିଛି କହିବା ନାହିଁ। ମୁଁ ଏପରି କହିପାରେ, ମୁଁ ପ୍ରଭୁଙ୍କ ନାମରେ, ଯୀଶୁଙ୍କ ନାମରେ ଆସିଅଛି।
Because the man is a very important man, but he certainly believes this ministry of the Lord. He certainly does. Amen. And our names have been associated together throughout the entire world now. Brother David and I.
Mu David ka bisoyre puni ammane bhaye hasal kori raithwa dirgha barshara bandhutra prasanga tiku bichar karuthili jehetu byakti janak ati pramukha lokotanti tathapi prabhunkar ei sevar karya tiku ସେ ତ ନିଶ୍ଚିତ ରୂପେ ବିଶ୍ୱାସ କରନ୍ତି, ସେ ନିଶ୍ଚିତ ରୂପେ ସେପରି କରନ୍ତି। ତତ୍ପରେ ଆମମାନଙ୍କର ନାମ ଯେତେବେଳେ ସମ୍ପୂର୍ଣ୍ଣ ବିଶ୍ୱରେ ସମବେତ ରୂପେ ସମ୍ମିଳିତ ହୋଇସାରିଅଛି, ମୋହର ପୁଣି ଭାଇ ଡେଭିଡ୍ଙ୍କର ନାମଟି ସେପରି ପରିଚିତ ହୋଇସାରିଛି।
ଫ୍ରେଣ୍ଡ୍ ଆଇ ଆପ୍ରିସିଏଟ୍ ଦାଟ୍ But the greatest thing that I can think of be associated with is Jesus Christ, the Son of God, that great one.
सेपरि जने जनासुना व्यक्तिक सहित सम्मिलित रूपे संयुक्त होय रहितबा कारण रो मु अतिशय आनंदित अटे किंतु बंधुगण मु ताहाकु आदर करिथाय तथापि सबठारो श्रेष्ठतम विषय जा सम्बन्धरे मु चिंता करि पारे ताहा तो जीशु ख्रीष्टक सहित सम्मिलित रहितबार विषय अटे परमेश्वर पुत्र सेही सर्वश्रेष्ठ जनक सहित सम्मेलनर परिचय ताहाई अटे.
Now, Brother Neville and some of them will be speaking in a few moments, but I want to read just a little something out of the Scripture now.
Ettebele, bhai Neville, puni sabha mandir katakadram, kichhi khautar prachar koribe. Tathapi, ei dharmashastrum kichhita vakyaku, chotakato eka visayaku, bartaman prathakadaku chahibi.
It's good, I think, on New Year's night to see different preachers and the way they approach a text and what they say and so forth, and each man having his own way of preaching. You know, God didn't make us all alike. He made us different.
पुनि विभिन्न प्रचारकंकु ए नूतन वर्ष रात्रि रे देखिबाटा या जति उत्तम धन सौभाग्यते एपरि मु विचार करे पुनि जेपरि हवे समाने प्रसंगते प्रस्तुत करंती पुनि समाने जे कोन कहंती तत्पर एही परिधरण अन्यन्य कतक विषयर प्रकाशन तहा अति उत्तम धन विषयम तत्परे प्रत्येक व्यक्ति अपना उपाय प्रचार करुवार शैली को हासिल कर जना परमेश्वर आम समस्त को एकक विचार संपन्न कर सृष्टि कर तो आम मन को परस्पर ठार् भिन्न रूप निर्माण कर
big mountains, the little mountains, prairies, deserts, big white flowers, blue flowers, and all different kinds. He just makes us different, that's all.
Seto amhamanankara rupakrutire ammanaku parasparatharu bhinnakari nirmaan kari thile. Seto ehi puthiviku bhinnarupe sushti kari thile. Bahuta parvatamalaku, chota-chota parvatamalaku, visalam, tulamaya prantaragudaku, marubhi gudaku, बड़ बड़ धरा फूल गुड़ी नीलबर्ण फूल गुड़ी को पुणी अन्न्य विषय वस्तु गुड़ाक विभिन्न रूपाकृतिर सृष्टि करते से तो केवल आम मान भिन्न रूपाकृति निर्माण करती सबकि विषय अटे से तो रक्तवर्ण मस्तक विशिष्ट व्यक्ति पुणी कला केशधारी व्यक्तिगण को धूसर वर्ण केशधारी व्यक्तिगण को धोबला केशधारी व्यक्तिगण को निर्माण करती मोटा पतला डेगा पुणारे अधिक जहाँ कि विषय रही सब को से निर्माण कर बुझाती तो से तो अक्रेस आम मान भिन्न रूपकृति निर्माण करती.
God is a God of variety. And I kind of like that, don't you? It's just the same thing all the time. I like this.
Parameshwara seta vividha vastura utpanakari ishwara dhanti. Puni separi dhana vishayaku mu pasanda kare. Apana mane pasanda karanti nahi ki. Tathapi pratiti murtare kevala aparivartita dhanti. Chamatkara. Chamatkara katha. Mu ihaku khub pasanda kare.
So let us turn now in our scriptures over in the book of St. Matthew. St. Matthew's Gospel, beginning with the fourth verse. I want to read for read us a text, the Lord helping us. St. Matthew, the fourth chapter.
Asantu ammanetabale matthulikta susamachara pustotika kholiva. ମାଥୁ ଲିଖିତ ମଙ୍ଗଳ ସମାଚାରର ଚତୁର୍ଥ ଅଧ୍ୟାୟ ଖୋଲିବା ପୁଣି ଏହାର ଚତୁର୍ଥ ପଦରୁ ଆରମ୍ଭ କରିବା ମୁଁ ଏକ ପ୍ରସଙ୍ଗର ଉଦ୍ଦେଶ୍ୟରେ ଏହାକୁ ପାଠ କରିବାକୁ ଚାହେଁ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରିବା ପ୍ରମାଣେ ଆମମାନଙ୍କ ପାଇଁ ଏକ ପ୍ରସଙ୍ଗକୁ ପରିଚିତ କରିବା ଉଦ୍ଦେଶ୍ୟରେ ମୁଁ ଏହାକୁ ପାଠ କରିବାକୁ ଚାହେଁ ମାଥୁ ଲିଖିତ ମଙ୍ଗଳ ସମାଚାରର ଚତୁର୍ଥ ଅଧ୍ୟାୟଟି ଅଟେ.
Gracious Heavenly Father, It is again with grateful hearts that we approach this new year, and we approach Thee and bring to Thee all of our cares of the past and ask that You'll put them in the seal of forgiveness and remember our sins against us no more.
Mu bishwas kare ammane eha ko pathak kara purbe asantu samaste prarthana kariba ahe karunamaya sargastha pita eha ati dhanyabadro hriday gurika sahita punastha samarpita hebaro avasarati ate jete bele ki ei nutana barshare ammane apanankar nikarvarti hoithau आओ अम्मने अपनों को सन्निकटवर्ती होई थाओ तत्पर विगत दिनों को निकले अम्मने कोई थिवा सकल प्रकार चिंता को अपनों के निकट रे आनी थाओ पुनी अपनों निजरा खेमागुरो अतल समुद्र कर भरे से गुड़ गुजे अपना फपारे जानती एपरी निवेदन करी थाओ तत्पर अम्मन को सकल पाप को अपनों जे अम्मन पति अस्मरणीय करी पकान्तु यही ओली करी थाओ.
And may not only we check up with our spiritual being, but in our may we check our fellowship with Thee. And forgive us of all of our sins, and we ask that Your Spirit will deal with us tonight.
Tatpare ammane je nija nijara vyaktigata jivanara adhyatmika avastha bisaya chintita hoi parithau kevala separi nuhe kintu apana sahita gali uthithiba ଆମମାନଙ୍କ ସହାୟତାର ଆତ୍ମିକ ଅବସ୍ଥା ସମ୍ପର୍କରେ ଆମେ ଚିନ୍ତିତ ମନା ହୋଇଥାଉ ଆଉ ଆମମାନଙ୍କୁ ଆମମାନଙ୍କ ସକଳ ପାପରୁ କ୍ଷମାଦାନ କରନ୍ତୁ. ତତ୍ପରେ ଆମମାନେ ଏପରି ପ୍ରାର୍ଥନା କରୁ ଯେ ଆମମାନଙ୍କର ଆତ୍ମା ଆଜି ରାତ୍ରି କାଳରେ ଆମମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ.
Cast it into the sea of forgetfulness to remember it against us no more, that we might enter into this new year clean, washed by the blood of the Lamb, and be ready.
Puni amman sahita jadi konosi prakarara asuchitara visayabastu rahi thae, tere he prabhu purbaru paschima jate durate amman kara adharma kudaku amman tharu chetiki duraku phapari diyantu khamadanara atala samudra garbaku ଏହାକୁ ଫୋପାଡ଼ି ଦିଅନ୍ତୁ ଯେପରିକି ଏହା ଆମମାନଙ୍କ ବିରୁଦ୍ଧରେ ଆଉ କଦାପି ସ୍ମରଣଯୋଗ୍ୟ ନ ହୁଏ, ଯେପରିକି ତଦ୍ୱାରା ଏହି ନୂତନ ବର୍ଷର ଅବସର ମଧ୍ୟକୁ ଆମମାନେ ଶୁଚି ହୋଇ ପ୍ରବେଶ କରିପାରୁ. ମେଷଶାବକଙ୍କ ରକ୍ତରେ ସମ୍ପୂର୍ଣ୍ଣ ରୂପେ ଧୌତୀକୃତ ହୋଇଥିବାରୁ ପୁଣି ପ୍ରସ୍ତୁତ ହୋଇଥିବା କାରଣରୁ ସେପରି କରିପାରୁ.
That we've ever served You. Give us exceedingly abundantly.
ଏହି 1960 ମସିହାର ବର୍ଷଟି ଆମମାନେ ପୂର୍ବେ ଆପଣଙ୍କର ସେବା କରିଥିବାରୁ ଅଧିକ କିଛି ମହତ୍ୱପୂର୍ଣ୍ଣ ଏକ ବର୍ଷ ରୂପେ ପରିଚିତ ହୋଇପାରେ. ଆମମାନଙ୍କୁ ବିସ୍ତୃତ ରୂପେ ବହୁଳ ଭାବେ ଏହାକୁ ପ୍ରଦାନ କରିବା ହେଉନ୍ତୁ.
All these meetings that are in progress, Lord, that we're thinking of with Brother Duplessis and around the world, into the Asia and over into Europe and all around. Lord, let it be Your will and Your power that will lead to these things.
Sei sabu upasana jaki agato haku jawachi. He Prabhu, jepari ki ammane bhai Duplessis sahita misi vichar vimarsha kariwachu. Tatpare sampurna bishware Asia re puni Europe re ପୁଣି ଅନ୍ୟ କେତେକ ସ୍ଥାନର ନିମନ୍ତେ ଚିନ୍ତା କରୁଅଛୁ. ହେ ପ୍ରଭୁ, ଏ ଆପଣଙ୍କର ଇଚ୍ଛା ଯେନ ପୁଣି ଆପଣଙ୍କ ସମର୍ଥର ଅନୁଯାୟୀ ହେଉ, ଯାହାକି ଏହି ଉପାସନା ଗୁଡ଼ିକୁ ପରିଚାଳନା ଦେବେ.
And if we should at any time be stepping off of Your divine ordained path, may the Holy Spirit put a block in the way and stop us, Lord, and turn us back to the right place, friend.
ପୁଣି ଆପଣଙ୍କର ଆଧ୍ୟାତ୍ମିକ ଅଭିଷେକ ପଥରୁ ଆମମାନେ ଯଦି ବା କେବେ ଦୂରେଇ ଯାଉ, ତେବେ ପବିତ୍ର ଆତ୍ମା ସେହି ପଥକୁ ଅବରୁଦ୍ଧ କରିବା ହେଉନ୍ତୁ, ପୁଣି ଆମମାନଙ୍କୁ ଅଟକାନ୍ତୁ. ହେ ପ୍ରଭୁ, ତତ୍ପରେ ଆମମାନଙ୍କୁ ଉଚିତ ମାର୍ଗକୁ ଫେରାଇ ଆଣନ୍ତୁ, ଏହା ଦାନରେ ପ୍ରଦାନ କରନ୍ତୁ.
Bless this little church, Lord, about way close to 30 years, I guess it stood here now as a memorial of the grace of God to a humble people. We pray, Father, that you'll bless Brother Neville, the pastor. Bless all the church.
ए क्षुद्र मंडली को आशीर्वाद करंतु हे प्रभु आशीर्वाद करंतु प्राय 30 वर्ष पाखा पाखी जेपरि कि मु धारणा करे या अद्यावधि एई स्थान रे अवस्थित अटे विनम्र लोकमानक पई करुणा रो पुनी ईश्वरक अपार अनुग्रह रो स्मरणिका होई दंडायमान अटे हे पिता हमने प्रार्थना करू जे आपण हमर पालक महाशय भाई नेभिलंकु आशीर्वाद करिवे मंडलीर प्रत्येक जनंकु आशीर्वाद करंतु
bless the trustees the deacons the song leader the pianist and all the laity everyone the Sunday school teachers whatever more lord may we be able to grow this year in the grace of god and may our membership grow into greater numbers and more grace of yours that then this has been in the years gone by. Grant it, Father.
Ao trustees mananku, deacon mananku, guitar parichalakanku, piano badikanku, puri pratyek sadasyanku, apratyek jananku, mandalira shikshaka vrindanku, puri adhika je kai hontu, pachake pratyekanku aashirvad karantu. He Prabhu, ei barshati amma japari, Ishwaranka anugrahare badhibaku yogya hoiparu. ପୁଣି ଆମମାନଙ୍କ ସଦସ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଜଣ ଯେପରି ବହୁଳ ରୂପେ ବୃଦ୍ଧି ଲାଭ କରନ୍ତି ପୁଣି ଆପଣଙ୍କ କରୁଣାର ଅଧିକ କିଛି ବିଷୟକୁ ହାସଲ କରିପାରନ୍ତି ଯେପରିକି ବିତି ଯାଇଥିବା ବର୍ଷରୁ ଅଧିକ କିଛି କରୁଣା ଲାଭ ବର୍ଷଟି ଏହା ହୋଇପାରେ ହେବି ତ ଏହାକୁ ପ୍ରଦାନ କରନ୍ତୁ
And only you, Lord, can interpret. And we pray that you'll grant it to us for the kingdom of God's sake. In Jesus Christ's name, amen.
Jeo bisoy bastra sastangsa jarita adhyay ko ammane tebe pathokara ko jaguchu taku aashirvad karantu apananka bachana ko aashirvad karantu puni he prabhu kebal apana hi byakha kari paranti puni ishwaranka rajya ra uddeshya re କେବଳ ଆପଣ ହିଁ ଆମମାନଙ୍କୁ ପ୍ରଦାନ କରନ୍ତୁ ବୋଲି ଆମମାନେ ପ୍ରାର୍ଥନା କରିବୁ ଯୀଶୁଖ୍ରୀଷ୍ଟ ନାମରେ ନିବେଦନ କରୁ ଆମେନ୍
announcing just now what I have chosen for a text for the next few moments it's found in the scripture here and I will read it I want to call it this from that time
ପରବର୍ତ୍ତୀ କିଛିଟା ମୁହୂର୍ତ୍ତ ପାଇଁ ମୁଁ ଯେଉଁ ପ୍ରସଙ୍ଗଟିକୁ ପ୍ରଚାର କରି କହିବାକୁ ବାଛିଅଛି ତାହାକୁ ମୁଁ ଏତେବେଳେ ଘୋଷଣା କରୁଅଛି ଏହି ସ୍ଥାନରେ ଧର୍ମଶାସ୍ତ୍ର ମଧ୍ୟ ତାହା ଉପଲବ୍ଧ ହୁଏ ପୁଣି ମୁଁ ଏହାକୁ ପାଠ କରିବି ମୁଁ ଏହାକୁ ଆଉ ସେହି ସମୟଠାରୁ ଏପରି କହି ପ୍ରଚାର କରିବି
I didn't think, I said the other night, I didn't suppose I'd get to come down because my throat was getting raw. And my wife said to me yesterday or day before, she said, Then I suppose you'll not be going down to the church. And I said, honey, I don't think so. My throat's so sore and raw.
Mu ado bichar kori nathili. Sedina ratri belare mu kahithili mote je ei sthana kasiba kohi padibo separi dharana sambhavana ku mu ado bichar kori nathili. Jehetu mor golati kharkhar hebare lagithila. Tatpare gatakali mor patni mote kahithile kimba tar purvajana mote କହିଥିଲେ ସେମାନେ କହିଥିଲେ ତେବେ ତ ମୁଁ ଏପରି ଧାରଣା କରେ ଯେ ତୁମ୍ଭେ ଉପାସନାଳୟକୁ ଆଦୌ ଯିବ ନାହିଁ ଆଉ ମୁଁ କହିଥିଲି ପ୍ରିୟତମା ମୁଁ ସେପରି ଧର ବିଷୟକୁ ଆଦୌ ଚିନ୍ତା କରେ ନାହିଁ ମୋର କଣ୍ଠଟି ଅତିଶୟ ଦବିତ ପୁଣି ଖରଖର ଅବସ୍ଥାରେ ରହିଛି ତତ୍ପରେ ସେହି ରାତ୍ରିରେ ଅଧିକ କିଛି କଥାବାର୍ତ୍ତା ହେଲା ନାହିଁ ଯେତେବେଳେ କି ମୁଁ ବସିପଡ଼ିଲି ପୁଣି ଧର୍ମଶାସ୍ତ୍ର ବାଇବଲକୁ ଉଠାଇ ଆଣିଲି ପୁଣି ଏହାରି ଉପରେ ଅଧ୍ୟୟନ କରିବାରେ ଲାଗିଲି ଆଉ ଭାଇ ସ୍ୱତମ୍ୟାନ୍ ଅତି ପାଖକୁ ଚାଲି ଆସିଲେ ସେ କହିଲେ ଆସନ୍ତାକାଲି ରାତ୍ରିବେଳା ଆପଣ ଉପାସନାଳୟକୁ ଯିବେ କି ମୁଁ କହିଥିଲି ମୁଁ ନିଶ୍ଚିତରେ ସେଠି ଉପସ୍ଥିତ ହେବି
And Meanie looked around at me and she said, I don't understand you. I said, I don't expect you to. I said, or no one else. No one that's led by the Spirit of God can ever be understood.
Puri patni mate charidigaru chahile, au se kahile, mu tumhaku ado bujhi pare nahi. Mu kahitili, mu madhya tumha pai separi asa kare nahi. Bujha, mu kahitili, mu kimba anya kahi jare separi nuhanti. ଯେ କେହି ବ୍ୟକ୍ତି ଯିଏକି ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି କୌଣସି ପ୍ରକାର ବୁଝା ଯାଆନ୍ତି ନାହିଁ
Our Lord, they could not understand him. He looked like he talked one way one minute and another way another minute and somewhere else he talked about something else. Sometimes it was Jesus speaking, the other times it was God speaking, you see.
ଆମମାନଙ୍କର ପ୍ରଭୁ ସେମାନେ ତାଙ୍କୁ ସୁଦ୍ଧା ବୁଝିଲେ ନାହିଁ ସେ ଏପରି ବିଚାର କରାଗଲେ ଯେପରିକି ସେ ଅନ୍ୟ ଏକ ଦିଗରେ ଥାଇ କଥା କହିଲେ କୌଣସି ଏକ ମୁହୂର୍ତ୍ତରେ ସେପରି ଧରଣ ଭାବକୁ ପ୍ରସ୍ତୁତ କଲେ ପୁଣି ଅନ୍ୟ ଏକ ମୁହୂର୍ତ୍ତରେ ଅନ୍ୟ ପ୍ରକାର କଥା କହିଲେ ପୁଣି କୌଣସି ଅନ୍ୟ ସ୍ଥାନରେ ସେ କୌଣସି ଏକ ଭିନ୍ନ ଧରଣ ପ୍ରସଙ୍ଗ ଉପରେ କଥାବାର୍ତ୍ତା କଲେ କେତେକ କ୍ଷେତ୍ରରେ ଏହା ଯୀଶୁ ସ୍ୱୟଂ କହୁଥିଲେ ଅନ୍ୟ କେତେକ ସମୟରେ ଏହା ପରମେଶ୍ୱର କହୁଥିଲେ ଆପଣମାନେ ବୁଝନ୍ତି ତ
Even the disciples said, there at last, Lo, now speakest thou plainly, now we understand. Then Jesus said, do you now believe? See, after that.
Eporiki, Sishamane, Sapoistare, Kohitele, Polisare, Kohitele, Dekontu, Etebere, Aporos, Suspostre, Kohanti, Borto, Amare, Bujitao, Dano Dentiki, Ao, Jisu Kohitele, Etebere, Tumare, Bujitaoki, Bortoan, Tumare, Bissos Koroki, ଦେଖନ୍ତୁ ସେହି ଘଟଣାଟିର ଉତ୍ତରେ ସେପରି ହୋଇଥିଲା
You just can't do it because you're led of the Spirit and you start doing something, you find out that you see your God wants to use you somewhere, you got to stop here and go here. Just led of the Spirit. There are odd, peculiar people that has a life that you want to consecrate to God.
ଯେହେତୁ ଆପଣ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥିଲେ ତେଣୁ ଆପଣ ଏହାକୁ ଅଗ୍ରସର ଆଦର କରିପାରନ୍ତି ନାହିଁ ତତ୍ପରେ ଆପଣ କୌଣସି ବିଶେଷ ଧରଣର କାର୍ଯ୍ୟକୁ କରୁଥିବା ଦ୍ୱାରା ଆରମ୍ଭ କରନ୍ତି ଆପଣ ବୁଝିକରି ଦେଖନ୍ତି ଯେ ଆପଣ ଧ୍ୟାନ ଦେଇଥାନ୍ତି ପରମେଶ୍ୱର କୌଣସି ଅନ୍ୟ ସ୍ଥାନରେ ଆପଣଙ୍କୁ ଯେ ବ୍ୟବହାର କରିବାକୁ ଚାହାନ୍ତି ସେ କଥାକୁ ଆପଣ ବୁଝିଥାନ୍ତି ଆପଣଙ୍କୁ ଏହିଠାରେ ସୁସ୍ଥିର ହୋଇ ରହିଯିବାକୁ ଅଛି ପୁଣି ଏହି ଆଡ଼କୁ ଯିବାକୁ ଅଛି କେବଳ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ନିର୍ଣ୍ଣୟ ନେବାକୁ ଅଛି ଆପଣ ତ ମୂର୍ଖ ଅଟନ୍ତି ଏପରି ଏକ ଚମତ୍କାର ଢଙ୍ଗର ବ୍ୟକ୍ତିଗତ ଅଟନ୍ତି ଯେଉଁମାନେ ଏପରି ଧରଣର ଏକ ଜୀବନକୁ ଲାଭ କରିଛନ୍ତି ଯାହାକୁ ଆପଣମାନେ ଈଶ୍ୱରଙ୍କ ନିକଟରେ ସମର୍ପିତ କରି ଦେବାକୁ ଇଚ୍ଛା କରନ୍ତି
And then I always say this, I will do this if the Lord is willing.
Amen.
See, if I make a promise to anybody, I'll do it if the Lord is willing.
ତତ୍ପରେ ମୁଁ ଏହାକୁ ସବୁବେଳେ କହେ ଯଦି ଏହାକୁ କରିବା ପାଇଁ ପରମେଶ୍ୱର ଇଚ୍ଛା କରୁଅଛନ୍ତି ତେବେ ଯାଇ ମୁଁ ଏହାକୁ କରିବି ବୁଝନ୍ତି ତ କୌଣସି ବ୍ୟକ୍ତିଙ୍କୁ ଯଦି ମୁଁ ଏକ ପ୍ରତିଜ୍ଞା କରିଥାଏ ତେବେ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ଯାଇ ମୁଁ ଏହାକୁ କରିବି
Therefore then, if it is the will of the Lord, I'll speak on this message, if the Lord is willing. He could give me a call right in this message to take off for California. I'd cast aside everything and take off for California as hard as I could go.
ଧ୍ୟାନ ଦିଅନ୍ତି ତ ଆଉ ସେଇ ହେତୁରୁ ତେବେ ତ ଏହା ଯଦି ପ୍ରଭୁଙ୍କର ଇଚ୍ଛା ମତ ନୁହେଁ ମୁଁ ହେବି ତେବେ ତ ପ୍ରଭୁ ଯଦି ଇଚ୍ଛା କରୁଛନ୍ତି ତେବେ ଯାଏ ମୁଁ ଏହି ସମାଚାର ପରେ ପ୍ରଚାର କରି କହିବି ଠିକ ଏହି ସମାଚାର ମଧ୍ୟରେ ସେ ମୋତେ ଆହ୍ୱାନଟିଏ ଦେଇପାରନ୍ତି କାଲିଫର୍ଣ୍ଣିଆକୁ ଚାଲିଯିବା ପାଇଁ ପ୍ରେରଣା ଦେଇପାରନ୍ତି ମୁଁ ସବୁକିଛି କାର୍ଯ୍ୟକ୍ରମକୁ ଏକତରଫ କରିଦେବି ପୁଣି ଯେତେ ସମ୍ଭବପର ସହିତ ମୁଁ ଉଦ୍ୟମ କରିପାରେ ତଦନୁସାରେ ମୁଁ କାଲିଫର୍ଣ୍ଣିଆ ଚାଲିଯିବା ପାଇଁ ସ୍ଥାନାନ୍ତର ହେବି
Something in other words is worth millions of dollars. You have to get so much money every day to tie me down. I want to be where when God says, I want you to go down here to these people, there's only five of them. But go down there and stay there and I'll tell you to leave. Yeah. I want to go there. I haven't got no obligations.
ଆଉ ସେହିପରି ଭାବରେ ମୁଁ ବଞ୍ଚି ରହିବାକୁ ଚାହେଁ ମୋତେ କୌଣସି ପ୍ରକାରର ପରିସ୍ଥିତି ଯେ ବାନ୍ଧି ରଖୁ ସେପରି ଧରଣର ବିଷୟକୁ ମୁଁ ଆଦୌ ଚାହେଁ ନାହିଁ। କୌଣସି ପ୍ରକାର ମହତ୍ ବିଷୟ କିମ୍ବା ଅନ୍ୟ କୌଣସି ପ୍ରମୁଖ ଅବସ୍ଥାକୁ ମୁଁ ଆଦୌ ଇଚ୍ଛା କରେ ନାହିଁ। ଯଦ୍ୟପି ଏହା ଏକାଧିକ କୋଟି ପରିମାଣର ଅର୍ଥ ହୋଇପାରେ ଅର୍ଥ ଥାଇପାରେ ନା କାହିଁକି, ପୁଣି ମୋତେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ଆପଣମାନଙ୍କୁ ପ୍ରତ୍ୟେକ ଦିନ ଏକ ନିଶ୍ଚିତ ପରିମାଣ ବିପୁଳ ଅର୍ଥକୁ ବ୍ୟୟ କରିବାକୁ ପଡ଼େ ନା କାହିଁକି। ତଥାପି ଯେଉଁ ସ୍ଥାନକୁ ଯେକୌଣସି କ୍ଷେତ୍ରକୁ ଯିବା ପାଇଁ ପ୍ରଭୁ ମୋତେ କହନ୍ତି, ମୋର ଲୋକମାନଙ୍କ ନିକଟକୁ ମୁଁ ଯିବି। ସେହି ସ୍ଥାନରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବ୍ୟକ୍ତି ରହିଥାଇ ପାରନ୍ତି, ତଥାପି ତୁମେ ସେହି ସ୍ଥାନକୁ ଯାଅ, ପୁଣି ପରିତ୍ୟାଗ କରି ଆସିବା ପାଇଁ ଆମେ ତୁମକୁ ନିର୍ଦ୍ଦେଶ ଦେବା ପର୍ଯ୍ୟନ୍ତ ସେହିଠାରେ ରୁହ। ମୁଁ ସେହି ସ୍ଥାନକୁ ଯିବା ପାଇଁ ଚାହେଁ, ଅନ୍ୟ କୌଣସି ପ୍ରକାରେ କିଛି ବ୍ୟତିକ୍ରମର ବିଷୟ ନାହିଁ।
And if he wants me to go overseas, now here it is just mentioned going to Germany or to Africa, and some millionaire woman, just the time that the Spirit put up on me to go to Africa, she said, I'll sponsor the trip and pay every bit of it. That's all. Why should I worry about money and things when my father owns all of it?
Puni, ei sthanare eha rahichi, kebala suchita karajai achi, Germany ko kimba Africa ko jauthibara sambandhare ସୂଚିତ କରାଯାଇଅଛି। ପୁଣି କେହି ଜଣେ କୋଟିପତି ଭଦ୍ର ମହିଳା ମୋର ପ୍ରାଣ ମଧ୍ୟରେ ପବିତ୍ରାତ୍ମାଙ୍କ ଆତ୍ମା ଆଫ୍ରିକା ଦେଶକୁ ଯିବା ନିମନ୍ତେ ପ୍ରେରଣଟିଏ ଦେବା ଯେତେବେଳେ ପ୍ରଦାନ କରିଥିଲେ, ସେ କହିଥିଲେ, ମୁଁ ଯାତ୍ରା ଖର୍ଚ୍ଚକୁ ସାହାଯ୍ୟ କରିବି, ପୁଣି ଏହାର ଯାବତୀୟ ଖର୍ଚ୍ଚକୁ ପ୍ରଦାନ କରିବି। ଲକ୍ଷ୍ୟ କରନ୍ତି ତ, ତାହା ହିଁ ସବୁକିଛି ଅଟେ। ତେଣୁ ଅର୍ଥର ବିଷୟରେ ପୁଣି ଅନ୍ୟାନ୍ୟ ଆବଶ୍ୟକ ଉପାଦାନଗୁଡ଼ିକ ବିଷୟରେ ମୁଁ କାହିଁକି ଚିନ୍ତା କରିବି, ଯେତେବେଳେ ମୋର ସ୍ୱର୍ଗସ୍ଥ ପିତା ଏହାର ସବୁକିଛି ବ୍ୟବସ୍ଥାକୁ ସ୍ୱକର୍ତ୍ତୃତ୍ୱ କରି ରଖିଛନ୍ତି। ବୁଝନ୍ତି ତ, ସେ ତ କେବଳ ଏହି ଜଣେ ଧନୀ ବ୍ୟକ୍ତିଙ୍କୁ କିମ୍ବା ସେହି ଅନ୍ୟ ଜଣେ ଧନୀ ବ୍ୟକ୍ତିଙ୍କୁ କିମ୍ବା ଏହି ବ୍ୟକ୍ତିଙ୍କୁ ଅଥବା ସେହି ଅପର ବ୍ୟକ୍ତିଙ୍କୁ କେବଳ କହିଦେଇପାରନ୍ତି, ପୁଣି ଏହା ପାଇଁ ମୋତେ କୌଣସି ପ୍ରକାରେ ଚିନ୍ତିତ ହେବାକୁ ପଡ଼ିବ ନାହିଁ। ଧ୍ୟାନ ଦିଅନ୍ତି କି ପରମେଶ୍ୱର ତ ଏହାର ସବୁ ପ୍ରକାର ଯତ୍ନକୁ ସ୍ୱୟଂ ନେଇଥାନ୍ତି। ଭାଇ ରୟ ଜୀବିତ ରହିବା ପାଇଁ ତାହା ହିଁ ଯୋଗ୍ୟ ପନ୍ଥାଟି ଅଟେ। ଏହାର ପ୍ରକୃତ ଯତ୍ନକୁ କେବଳ ତାଙ୍କୁ ହିଁ ଗ୍ରହଣ କରି ନେବାକୁ ଦିଅନ୍ତୁ, ଏହା ତ ଖୁବ୍ ଉତ୍ତମ ବିଷୟ ଅଟେ।
Now, let us turn in our scriptures to the fourth chapter, and let's begin to read about the 12th verse of the fourth chapter of the Gospel according to St. Matthew.
Tebe asantu amane bartaman amananko dharmashastra Bible ru chaturtha adhyaya kholibam. Puri Matthew likhita susamachar ra chaturtha adhyaya ra 12 pad ru nei arambha karibam. Patha kariya ku arambha karibam.
Now when Jesus had heard that John was cast into prison, he departed unto Galilee. Leaving Nazareth, he came and dwelt in Capernaum, which is upon the sea coast in the borders of Zebulun at Naphtali.
Pore John dhara padileni boli suni se antar hoi Galilee ku prasthan kale au se Nazareth paritya kari ଜବଲୁନ୍ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୋଳ ସ୍ଥିତ କଫରନାହମକୁ ଯାଇ ସେଠାରେ ବାସ କଲେ।
That it might be fulfilled which was spoken by Isaiah the prophet, saying, The land of Zebulun and the land of Naphtali, by the way of the sea, beyond Jordan, Galilee of the Gentiles.
ଯେପରି ଯିଶାୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଜବଲୁନ୍ ଦେଶ ଓ ନପ୍ତାଲି ଦେଶ ସମୁଦ୍ର ନିକଟବର୍ତ୍ତୀ ଓ ଜର୍ଦ୍ଦନର ଅପରପାର୍ଶ୍ୱସ୍ଥ ବିଜାତିମାନଙ୍କ ଗାଲିଲି।
The people that sat in darkness saw great light, and to them that which sat in the regions of the shadow of death, light is sprung up. From that time, Jesus began to preach and to say, Repent. For the kingdom of heaven is at hand.
ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ।
I want to speak on the subject, and from that time, you know, as human beings, we all think of things from a certain time, such and such a thing taking place, and from that time.
ଏହି ବିଷୟବସ୍ତୁ ପରେ ମୁଁ ପ୍ରଚାର କରି କହିବାକୁ ଚାହେଁ, ଆଉ ସେହି ସମୟ ଠାରୁ ତାହା ଅଟେ। ମନୁଷ୍ୟ ଜାତି ହୋଇଥିବା କାରଣରୁ କୌଣସି ଏକ ନିଶ୍ଚିତ ସମୟର ଘଟଣାବଳୀ ସମ୍ବନ୍ଧରେ ଆମେ ଚିନ୍ତା କରିଥାଉ। ଏହିପରି ସେହିପରି ଏକ ଘଟଣା ଘଟିଥିଲା, ତତ୍ପରେ ସେହି ଅବସର ଉତ୍ତରେ ଏପରି କହିଥାଉ।
And now, many times you meet an old man or an old woman, and they like to refer back to a time that something taken place that they can distinctly mark it out and say it was at that time.
ଆଉ ଏତେବେଳେ ବହୁଧା ଏପରି ହୋଇଥାଏ ଯେ ଆପଣ ଜନୈକ ବୃଦ୍ଧ ବ୍ୟକ୍ତିଙ୍କୁ ଅଥବା ଜନୈକା ବୃଦ୍ଧା ନାରୀଙ୍କୁ ଭେଟନ୍ତି, ପୁଣି ସେମାନେ ଏପରି କିଛି ଘଟଣାର ସମ୍ପର୍କରେ ଉଦ୍ଧୃତ କରି କହିଥାନ୍ତି ଯାହାକି ସେତେବେଳେ ଘଟିଥିଲା, ଯାହା ବିଷୟରେ ସେମାନେ ନିଶ୍ଚିତ ରୂପେ ଉଦାହରଣ ଦେଇପାରିଥାନ୍ତି, ଆଉ କହନ୍ତି ଏହା ସେତେବେଳେ ଘଟିଥିଲା।
Now I suppose there's practically all of us here tonight could call to remembrance of certain things that taken place at certain time. From that time, something changed.
ପୁଣି ମୁଁ ଏପରି ଧାରଣା କରେ ଯେ ଏଠାରେ କାର୍ଯ୍ୟତଃ ଆଜିର ରାତ୍ରିକାଳରେ ଆମମାନ ମଧ୍ୟରୁ ସମସ୍ତେ ତଦ୍ରୂପ ଧରଣର ଅନୁଭୂତିକୁ ପୋଷଣ କରି ରହିଛନ୍ତି, ଯେଉଁମାନେ କି କୌଣସି ଜଣେ ସଦସ୍ୟଙ୍କୁ କହିପାରନ୍ତି ପୁଣି କୌଣସି ଏକ ନିଶ୍ଚିତ ସମୟରେ ଯେ ଘଟଣାଟି ଘଟିଥିଲା ତାହାକୁ ମନେ ପକାଇ ଦେଇପାରନ୍ତି, ଯାହାକି କୌଣସି ଏକ ସମୟରେ ଘଟିଥିଲା। ସେହି ସମୟଠାରୁ କିଛିଟା ପରିବର୍ତ୍ତନ ପରିସ୍ଥିତିରେ ଘଟିଥିଲା।
Such and such a thing, it happened at that time, and from that time on, it was different. And it's a good thing that we can't...
ଏପରି ଆଉ ସେପରି କିଛି ଘଟଣା ଘଟିଥିلا ସେ ଉଚିତ ସମୟ ଘଟିଥିلا ପୁଣି ତା ପରଠାରୁ ଏହା ଭିନ୍ନ ଧରଣ ରୂପକୁ ନେଇଥିଲ ପୁଣି ଏହା ଏକ ଉତ୍ତମ ଧରଣର ବିଚାରଧାରା ଅଟେ ଯାହାକୁ ଆମେ ପୋଷଣ କରିପାରିବା।
And some of those memories of things that we think of is worthy things that changed. And there's some things that is not so worthy of thinking of.
ପୁଣି ସେହି ସବୁ ଘଟଣାରୁ କେତେକ ଘଟଣା ଏପରି କିଛି ସ୍ମରଣିକାକୁ ପ୍ରସ୍ତୁତ କରିଥାଏ, ଏପରି କିଛି ବିଷୟ ଯାହା ସମ୍ବନ୍ଧରେ ଆମେମାନେ ଚିନ୍ତା କରିପାରିଥାଉ, ସେହିସବୁ ପରିବର୍ତ୍ତନ ଘଟାଇବାକୁ ଯୋଗ୍ୟବନ୍ତ ଘଟଣାବଳୀ ହୋଇଥାନ୍ତି।
For instance, if the woman of an ill fame that she said there was a time that I was a good, righteous, moral girl. And on a certain night or a certain place, a certain thing happened.
ଉଦାହରଣ ସ୍ୱରୂପେ କେହି ଜଣେ ନାରୀ ଯିଏକି ଦୁଶ୍ଚରିତ୍ର ଅଟନ୍ତି, ସମ୍ଭବତଃ ସେପରି କହିଥିଲେ, ସେପରି ଏକ ସମୟ ଥିଲା ଯେତେବେଳେ କି ମୁଁ ଜଣେ ସୁଚରିତ୍ରା ନାରୀ ଥିଲି, ଧାର୍ମିକା ପୁଣି ନୈତିକ ଝିଅଟିଏ ଥିଲି, ମାତ୍ର କୌଣସି ଏକ ନିଶ୍ଚିତ ରାତ୍ରିରେ କିମ୍ବା ଏକ ନିଶ୍ଚିତ ସ୍ଥାନରେ ଏକ ନିଶ୍ଚିତ ପ୍ରକାର ଘଟଣା ଘଟିଥିଲା।
On the wrong road. Her life has been marred with sin and blackness and darkness, and only judgment waits her. But she can remember from that certain time it happened when she took the wrong road.
ଆଉ ସେହି ସମୟ ଠାରୁ ଏହା ଏକ ଭିନ୍ନ ଧରଣର ମୋଡ଼କୁ ନେଲା, ତତ୍ପରେ ଆମେ ସ୍ମରଣ କରିପାରିବା ଭଳି ଏହା ଏକ ଉଚିତ ପ୍ରକାର ଘଟଣା ଅଟେ, ପୁଣି ସେ ଏକ ଭୁଲ ପନ୍ଥାର ଅନୁଗାମୀ ହେଲା, ତାହାର ଜୀବନଟି ପାପରେ ধসি হয়ে গেলাম পুনি ঘন তিমিরে আর দুর্নামে মন্ডিত হয়ে গেলাম পুনি কেবল বিচার হি তাহা পাই অপেক্ষা করে রই থাকে তথাপি সে মনে পকাই পারে যে সেই এক নিশ্চিত সময় পরে সেতবে ঘটিলা যেত সে এক ভুল পথকু অনুসরণ কলা
The drunk man tonight on the street that trying to drink his sorrows away. You might pick him up, like I was down on the Bowery here some time ago in New York, the great center of the drunken people.
আজিৰ ৰাতিবেলা কেইজনে মদ্যপ ব্যক্তি সে ৰাজমাৰ্গৰে পৰিথান্তি যে কি আপোনাৰ দুখক দূৰ কৰিবা পাই মদ্যপান করা যত্ন করছন্তি আপন তাঙ্কু উঠাই আনি পারন্তি সত নিউইয়র্ক শহর যা কি এই রাষ্ট্রর মদ্যপমানক প্রমুখ নগর অটে সেঠার কার এক মদ্যশ্রয় নিকটরে একদা মু উপস্থিত থিলি
I was walking with a certain minister and there laid a man this plenty of man harmless helpless laying there with the front of their clothes all wet and their beards all over their faces and just in a terrible condition. And they were perfectly harmless.
Janeka sevakanka sahita mu chalabula karuthile. Sethare kei jane byakti soi rahithile. Are ba anishta bihina sahajya bihina avasthare thai. Sethare একাধিক সংখ্যক ব্যক্তি পড়ে রয়েছিল সে কমিটির সামনা পাখটি পুরাপুরি ভাবে ভিজি যাই সে ঘন দাড়িগুড়ি সে মুখর চতুষ্পর্শক বিছাই পড়েছিল পুঁ অতি জঘন্য অবস্থার মধ্যে কেবল পড়ে রয়েছে আসে নিশ্চিত রূপে অনিষ্ট বিহীন লোকগুলা লে
Now I went over to this man which was laying with one foot across the bumper of a car and his head laying down on the street and where that he had been unable to go at times to the restroom and so he was just in a terrible condition.
Aau ehi sevaka janaka kahithile sei janaku uthai pakantu puni tanku kebala pacharantu. পুনি মু সে ব্যক্তিঙ্ক পাখ চালিগলি যে কি এক মোটর যানর বম্পর উপরে নিজের গোটিয়ে গোড়কু রখিলে পুনি তাঙ্কর মুন্ডটি রাস্তা উপরক ঝুলুথিলা পুনি সেপরি এক সময়রে সে যোগ্য সময়রে বিশ্রাম করে মধ্যকু যাই পারি নাছিলে আরে বা সে তো এক ভয়ানক পরিস্থিতি মধ্যে রহিছিলে
He wouldn't make me no answer, so the minister got down. He knew more about how to deal with him. And he asked him, Who are you?
Aamu tanku uthai dharili, puni mu pacharili, tumbe kono katha koi paraki, sevote kichi uttara dele rahim. Sutrang, sevaka janaka noi padile, tanko soito, kipoi hava bebhar kara jai pare, se katha tiku se, adhika jani chile. Aamu se tanku pacharili,
Finally he got him roused up enough to say, If you'll buy me a drink and come to find out he could point his finger to the bank that he used to be president of.
পরিশেষরে সে তাঙ্কু পচারি পচারি ব্যস্ত করে পকাইলে যেতেবেলে পর্যন্ত সে মুখ ফিটাই এপরি কহিবাকু বাধ্য হলে যদি আপন মতে টিকে মত কিনি দেবে তৎপরে সে লক্ষ্য করে বুঝিলে যে সে নিকটবর্তী এক ব্যাঙ্ক আড়কু অঙ্গুলি নির্দেশ করে দেখাইলে যেউঠার সেদিনে প্রেসিডেন্ট পদবীরে থিলে
Well, he said, we are preachers. Could you tell me what took place if you'll promise me a drink? Well, we couldn't do that. I said, I couldn't add sorrow to your sorrows. I want to help you.
আচ্ছা তবে সে কইতিলে আমি মানে প্রচারক দয় অটু ঘটনা কোন ঘটিছিল সে কথাটি আপন মতে কইপারন্তি কি যদি আপন মতে আ গোটে বোতল মদ দেবাকু প্রতিজ্ঞা করিবে তেবে যাই ভালো কথা আমরা তাহা করিবা করিপারা নাহি মু কইতিলি ଆପଣଙ୍କ ଦୁଃଖ ସହିତ ମୁଁ ଅଧିକ କିଛି ଦୁଃଖକୁ ଆଉ ଯୋଡ଼ିଦେବାକୁ କଦାପି ଇଚ୍ଛା କରିବି ନାହିଁ। ମୁଁ ତ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହେଁ।
All his story, he come home one night and there was a, what he called a Dear John letter on the table. Then his wife had left him and had, he loved her and she had taken his children and he was divorced and she had run away with another man.
ତାଙ୍କର ଆମୂଳଚୂଳ କାହାଣୀଟିଏ ପରି ଏକଦା ରାତ୍ରି କାଳରେ ସେ ଘରକୁ ଫେରିଥିଲେ। ପୁଣି ସେତେବେଳେ ସେହି ସ୍ଥାନରେ ତାଙ୍କ ନିମନ୍ତେ ଗୋଟିଏ ଚିଠି ଅପେକ୍ଷା କରିଥିଲା ଯାହାକୁ ସେ ପ୍ରିୟ ଜନ୍ ବୋଲି କହିଥିଲେ। ମେଜ ଉପରେ ସେ ସେପରି ସମ୍ବୋଧନ କରାଯାଇ ଲେଖାଯାଇଥିବା ଖଣ୍ଡେ ଚିଠିକୁ ପାଇଥିଲେ ଯାହାକୁ ତାଙ୍କର ପତ୍ନୀ ତାଙ୍କ ପାଇଁ ଲେଖି ଛାଡ଼ିଥିଲେ ଆଉ ସେ ତାହାକୁ ପାଇଥିଲେ। ସେ ତାଙ୍କୁ ପ୍ରଗାଢ଼ ପ୍ରେମ କରୁଥିଲେ। ପୁଣି ତାଙ୍କର ପତ୍ନୀ ଆପଣା ସହିତ ତାଙ୍କର ସନ୍ତାନଙ୍କ ସୁଦ୍ଧା ନେଇଯାଇଥିଲେ ଆଉ ସେ ଛାଡ଼ପତ୍ର ଦିଆଯାଇଥିଲେ। ପୁଣି ସେ ସ୍ତ୍ରୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ପଳାୟନ କରିଥିଲେ।
And he said, I didn't know what to do to shoot my brains out or what to do, so I went down to the saloon and from that time, there he was. That's all over the world.
ଆଉ ପୁରୁଷ ବ୍ୟକ୍ତିଟି ଏପରି କହିଥିଲେ କ'ଣ ଯେ କରିବା କଥା ସେ ବିଷୟକୁ ମୁଁ ଆଦୌ ବୁଝିଲି ନାହିଁ। ମୋର ଖପୁରୀକୁ ଗୁଳିବିଦ୍ଧ କରି ଉଡ଼ାଇଦେବି କିମ୍ବା ଆଉ କ'ଣ କରିବି ଏପରି କୌଣସି ନିର୍ଣ୍ଣୟକୁ ମୁଁ ନେଇପାରିଲି ନାହିଁ। ତେଣୁ ମୁଁ ଏକ ମଦ୍ୟଶାଳାକୁ ଚାଲିଗଲି ଆଉ ସେହି ସମୟଠାରୁ ସେହି ସ୍ଥାନ ସେ ଥିଲେ ତାହା ସମ୍ପୂର୍ଣ୍ଣ ବିଶ୍ୱର ଅନୁଭୂତି ଅଟେ।
You might take one, as I said to a man one day that I thought was telling jokes and come to find out that he told so many lies that he really believed in himself. And I said, what makes you do that? And I sat down to talk with him. I said, I want to ask you, those stories are too wild for people to believe.
କେହି ଜଣେ ମିଛୁଆ ବ୍ୟକ୍ତି ଆପଣମାନେ ଜଣଙ୍କୁ ନେଇପାରନ୍ତି ଯେପରିକି ମୁଁ ଜଣଙ୍କ ବିଷୟରେ କହିଥିଲି। ଏକଦା ମୁଁ ଏପରି ବିଚାର କରିଥିଲି ଯେ ସେ ହସ ଖୁସିର କଥାକୁ କହୁଅଛନ୍ତି, ମାତ୍ର ପରେ ବୁଝିଲି ଯେ ସେ ଏପରି ଅନେକ ଗୁଡ଼ିଏ ମିଛ କଥାକୁ କହିଥିଲେ। ପରିଶେଷରେ ସେଗୁଡ଼ାକୁ ପ୍ରକୃତରେ ସ୍ୱୟଂରେ ବିଶ୍ୱାସ କରିଥିଲେ। ପୁଣି ମୁଁ ଏପରି କହିଥିଲି, ସେ ପ୍ରକାର ଧରଣର କାର୍ଯ୍ୟ କରିବା ପାଇଁ କ'ଣ ତୁମକୁ ପ୍ରେରିତ କରେ? ତତ୍ପରେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ମୁଁ ବସିପଡ଼ିଲି। ମୁଁ ପଚାରିଲି, ଆପଣଙ୍କୁ ପଚାରିବାକୁ ଚାହେଁ, କହିଥିଲି, ଲୋକମାନେ ବିଶ୍ୱାସ କରିବା ପାଇଁ ସେ କାହାଣୀଗୁଡ଼ିକ ଖୁବ୍ ମନଗଢ଼ା ପୁଣି ମରୁଚିକାର ବିଷୟ ଅଟେ।
He said, the first one I can ever remember telling, he said, I was a little boy that was raised in a good home. And he said, I went out and smoked corn silk cigarettes just to be smart. And I'd eat some coffee to take it off of my breath. And he said, I'd done it back behind the old chimney behind the house.
ସେ କହିଥିଲେ, ସେହି ପ୍ରଥମ ବ୍ୟକ୍ତିଙ୍କୁ ମୁଁ ମନେ ପକାଇପାରେ ଯିଏକି ଏପରି କଥାକୁ କହୁଥିଲେ। ସେ କହିଥିଲେ, ମୁଁ ଏକ ସୁକୁମାର ଛୋଟ ବାଳକଟିଏ ଥିଲି ଯିଏକି ଏକ ଉତ୍ତମ ପରିବାର ମଧ୍ୟରେ ବଢ଼ିଥିଲି। ପୁଣି ସେ ଏପରି କହିଥିଲେ, ମୁଁ ବାହାରକୁ ଚାଲିଗଲି, ପୁଣି ଶସ୍ୟଦାନର ସିଲ୍କ ପରି ସିଗାରେଟ୍ ଗୁଡ଼ାକୁ ପାନ କଲି। କେବଳ ଜଣେ ଚତୁର ବାଳକ ଭଳି ଦେଖାଇ ହେବାକୁ ମୁଁ ସେପରି କଲି। ପୁଣି ମୁଁ କିଛିଟା କଫିକୁ ଖାଉଥିଲି। ମୋର ଦୀର୍ଘଗାମୀ ପ୍ରଶ୍ୱାସକୁ ନେବା ପାଇଁ ମୁଁ ସେପରି କରିଥିଲି। ପୁଣି ମୁଁ ଏପରି କହିଥିଲେ, ଘର ପଛରେ ରହିଥିବା ଏକ ଚିମିନି ପାଖରେ ରହି ମୁଁ ଏପରି କର୍ମକୁ କରୁଥିଲି।
And he said, I'll never forget when mother caught me up and said to me, Sonny, let me smell your breath. And I blow my breath into her face and she said, you've eaten coffee to take something off of your breath. What have you been doing? Have you been smoking cigarettes?
ପୁଣି ସେ କହିଥିଲେ, ମୁଁ ସେହି ଦିନଟିକୁ କଦାପି ଭୁଲିବି ନାହିଁ ଯେଉଁଦିନ ମା ମୋତେ ଧରି ପକାଇଲେ। ପୁଣି ମୋତେ କହିଥିଲେ, ପୁଅରେ ମୋତେ ତୋର ନିଶ୍ୱାସ ବାୟୁକୁ ଶୁଙ୍ଘିବାକୁ ଦେ। ଆଉ ମୁଁ ମୁହଁରୁ ଫୁଙ୍କ ମାରିଲି, ତାଙ୍କ ଠିକ୍ ମୋ ପାଖରେ ଫୁଙ୍କିଲି। ଆମା ମୋତେ ପଚାରିଲେ ତୋର ମୋର କୌଣସି ଅନ୍ୟ ଜିନିଷର ବାସ୍ନା ଦୂରେଇ ଦେବାକୁ ଯାଇ ତୁ କଫି ଖାଇଛୁ, ତୁ କ'ଣ କରି ଆସିଛୁ, ତୁ କ'ଣ ସିଗାରେଟ୍ ପାନ କରୁଛୁ କି?
Something told me to tell the truth. He said, but I said, no, Mama, I crossed my heart. I haven't been smoking cigarettes. He said, and from that time, that started it.
ଆଉ ସେ କହିଥିଲେ କେହି ଜଣେ ଅଦୃଶ୍ୟ ଶକ୍ତି ମୋତେ ସତ କଥା କହିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ କିନ୍ତୁ ମୁଁ କହିଥିଲି ମା ସେପରି କିଛି ନୁହେଁ। ମୁଁ ନିଜର ଛାତିକୁ ଧରି ପକାଇଥିଲି, ମୁଁ ଆଦୌ ସିଗାରେଟ୍ ପାନ କରୁନାହିଁ। ସେ କହିଥିଲେ ପୁଣି ସେହି ସମୟଠାରୁ ଏହା ଆରମ୍ଭ ହୋଇଗଲା।
We can all find something at begin at a certain time and from then on things was changed.
କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଯାହା କିଛି ଘଟଣା ଘଟିଥିଲା ସେହି ଘଟଣାର ମଧ୍ୟରୁ ଆମେ କିଛି ନା କିଛି ଅନୁଭୂତିକୁ ହାସଲ କରିପାରିବା। ପୁଣି ସେହି ସମୟଠାରୁ ଆରମ୍ଭ କରି ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣ ମୋଡ଼କୁ ନେଇଥିଲା।
There's other worthy things that we could think of. Man with good intentions has tried to start things anew, to do things at certain times.
ପୁଣି ସେପରି ସ୍ଥଳେ ଅନ୍ୟ ଏକ ଯୋଗ୍ୟ ବିଷୟ ସାମ୍ନାକୁ ଆସିଥାଏ ଯାହା ବିଷୟରେ ଆମେ ଚିନ୍ତା କରିପାରୁ। ଉତ୍ତମ ଉଦ୍ଦେଶ୍ୟକୁ ପୋଷଣ କରି ବ୍ୟକ୍ତିଗତ କୌଣସି ଏକ ନୂତନ ଧରଣର ବିଷୟକୁ ଆରମ୍ଭ କରିବାକୁ ଯତ୍ନ କରିଛନ୍ତି। କୌଣସି ଏକ ନିଶ୍ଚିତ ସମୟରେ ସେହି କାର୍ଯ୍ୟଗୁଡ଼ିକୁ କରିବା ନିମନ୍ତେ ମନସ୍ଥ କରି ସେପରି ପ୍ରୟାସ କରିଛନ୍ତି।
For instance, when electricity was first found by Benjamin Franklin and it was able to conquer it, they began to say, from this time on there'll never be no more wars. Because of this electricity could be put in the fences with such a high voltage so no man could cross it. They meant well.
ଉଦାହରଣ ସ୍ୱରୂପେ ବେଞ୍ଜାମିନ୍ ଫ୍ରାଙ୍କିଙ୍କ ଦ୍ୱାରା ସର୍ବପ୍ରଥମେ ବିଜୁଳିର ଶକ୍ତିକୁ ଯେତେବେଳେ ଉଦ୍ଭାବନ କରାଗଲା ପୁଣି ଏହାକୁ ଜୟ କରିବାକୁ ସେମାନେ ସକ୍ଷମ ହେଲେ ସେମାନେ କହିବାକୁ ଆରମ୍ଭ କଲେ ଏହି ସମୟରୁ ସେପରି କୌଣସି ଯୁଦ୍ଧ ଆଉ କରାପ ହେବ ନାହିଁ। କାରଣଟି ଏପରି ଯେହେତୁ ଏହି ବିଜୁଳି ଶକ୍ତିକୁ ତାର ବାର ଉପରେ ପ୍ରବାହିତ କରାଯିବ ଏପରି ଉଚ୍ଚ କ୍ଷମତା ବିଶିଷ୍ଟ ଶକ୍ତିର ଭୋଲ୍ଟେଜ୍ ସହିତ ଯେ ପରିଶେଷରେ କୌଣସି ବ୍ୟକ୍ତି ଏହାକୁ ପାର କରିପାରିବେ ନାହିଁ ସେମାନେ ଉତ୍ତମ ଅର୍ଥକୁ କରିଥିଲେ।
When Kaiser Wilhelm signed the Treaty of Peace, we were told here in America, I was a boy of about 9 years old, but I can remember of the people all saying, we'll never have another war. From this time on, it's settled forever. But we had another war.
ପୁଣି ପ୍ରଥମ ବିଶ୍ୱଯୁଦ୍ଧର କିଛି ସମୟ ଉତ୍ତରେ ସେତେବେଳେ କେସର ଉଲହେମ୍ ଶାନ୍ତିର ଏକ ସନ୍ଧିପତ୍ରକୁ ଯେତେବେଳେ ଦସ୍ତଖତ କରିଥିଲେ ଏଠାରେ ଆମେରିକାରେ ଆମମାନେ ସେ ପ୍ରକାରେ କଥିତ ହୋଇଥିଲୁ। ସେତେବେଳେ ମୁଁ 9 ବର୍ଷର ଏକ ଛୋଟ ବାଳକ ଥିଲି, ତଥାପି ପ୍ରତ୍ୟେକ ବ୍ୟକ୍ତି ଏପରି ଧରଣ ଏକ କଥାକୁ କହୁଥିଲେ ବୋଲି ମୁଁ ବର୍ତ୍ତମାନ ମନେ ପକାଇପାରେ। କହୁଥିଲେ ଆମମାନେ ଦ୍ୱିତୀୟ ପ୍ରକାରର ଯୁଦ୍ଧର ତ୍ରାସକୁ ଆଦୌ ଲାଭ କରିବୁ ନାହିଁ, ଏହି ସମୟଠାରୁ ତାହା ସମାଧାନ ହୋଇସାରିଛି। ଏହା ସତ୍ତ୍ୱେ ଆମମାନେ ଅନ୍ୟ ଏକ ଯୁଦ୍ଧର ବିଭୀଷିକାକୁ ହାସଲ କରିଥିଲୁ।
Now we'll have no more wars because we've got a League of Nations that will patrol the world. And if there is an uprise somewhere, these men out of every nation will go there and police the world. But it was a failure. They went right on having war. And the UN will become the same thing.
ଆଉ ଯେତେବେଳେ ସୁପ୍ରସିଦ୍ଧ ୟୁଏନ୍ କିମ୍ବା ମୁଁ ଏପରି କହିବି ତାପରେ ସେମାନେ ଏହାକୁ ରାଷ୍ଟ୍ରର ସଂଘ କହି ପରିଚିତ କରିଥିଲେ ତାହାକୁ ଯେତେବେଳେ ଗଠନ କଲେ ସେମାନେ କହିଥିଲେ ଏତେବେଳେ ଆମମାନେ ଆଉ କୌଣସି ଯୁଦ୍ଧର ସାମ୍ନା କରିବୁ ନାହିଁ ଯେହେତୁ ସକଳ ରାଷ୍ଟ୍ରକୁ ନେଇ ଆମମାନେ ଏକ ପରିଷଦକୁ ଗଠନ କରିଛୁ ଯାହାକି ବିଶ୍ୱ ଜଗତକୁ ସୁରକ୍ଷା ଦେବ ପୁଣି କୌଣସି ଦେଶ ଯଦି ସେପରି କିଛି ବିଭୀଷିକାର ଆଭାସ ମିଳେ ତେବେ ପ୍ରତ୍ୟେକ ରାଷ୍ଟ୍ରରୁ ସଦସ୍ୟ ହୋଇଥିବା ସେହି ବ୍ୟକ୍ତିଗତ ସେଠାକୁ ଯିବେ ପୁଣି ଜଗତକୁ ରକ୍ଷା କରିବେ କିନ୍ତୁ ଏହା ଅସଫଳ ଦେଖିଲା ସେମାନେ ତଥାପି ଯୁଦ୍ଧଗୁଡ଼ିକର ସାମ୍ନାକୁ ଆସିଲେ ସକଳ ଯୁଦ୍ଧର ସୂତ୍ରପାତ ହେଲା ପୁଣି ୟୁଏନ୍ ସଂଘଟି ସେହି ସମାନ ଧରଣ ଅବସ୍ଥାକୁ ଗ୍ରହଣ କରିଲା
We are told now by prediction that tomorrow night or Sunday night, the same man that predicted Pearl Harbor to the exact moment that the airplanes would bomb it, said that Sunday night at 12 o'clock that 75% of the American people will go into ashes, that Russia will bomb the United States this coming Sunday night at 12 o'clock, the same man that predicted Pearl Harbor.
ତତ୍ପରେ ପୂର୍ବଭାସ ଦ୍ୱାରା ଆମମାନେ କଥିତ ହୋଇଥିଲୁ ଯେ ଆସନ୍ତା କାଲିର ରାତିରେ କିମ୍ବା ରବିବାର ରାତିରେ ସେହି ସମାନ ବ୍ୟକ୍ତି ଜଣକ ପିଆର ବନ୍ଦର ବିଷୟରେ ପୂର୍ବଭାସ କରି କହିଥିଲେ ଏକ ନିଶ୍ଚିତ ସମୟରେ ଅର୍ଥାତ୍ ଉଡ଼ାଜାହାଜଗୁଡ଼ିକ ବୋମାବର୍ଷଣ କରିବାକୁ ଧ୍ୱଂସ କରିବେ କହିଥିଲେ ଯେ ରବିବାର ଦିନ ରାତ୍ରି 12 ସମୟରେ ଆମେରିକାର 75% ଜନତା 500 ପରିଣତ ହେବେ ଅର୍ଥାତ୍ ଆସନ୍ତା ରବିବାର ଦିନ ରାତ୍ରିର ଠିକ 12 ସମୟରେ ରୁଷିଆ ଦେଶ ଏହି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ବୋମାବର୍ଷଣ କରିବ ଏହା ସେହି ସମାନ ବ୍ୟକ୍ତି ଜଣ ଅଟନ୍ତି ଯିଏ ପିଆରଲ ବନ୍ଦର ବିଷୟରେ ପୂର୍ବଭାସ କରି କହିଥିଲେ
No, because he can't suffer atomic war. If one of theirs passed through the sound barrier this way, we'll throw them that way and the world will go to pieces. Something's got to happen yet before Jesus comes. That's right.
ସେମାନେ ଏହାକୁ ପ୍ରକାଶିତ କରୁନାହାନ୍ତି କାରଣ ଲୋକେ ଭଣ୍ଡାମି କରିବେ ମୁଁ ଏହାକୁ ଆଦୌ ବିଶ୍ୱାସ କରେ ନାହିଁ ଧ୍ୟାନ ଦିଅନ୍ତି ତ ନୁହେଁ ଯେହେତୁ ଏହା ଆଣବିକ ଯୁଦ୍ଧର ଅବସ୍ଥାକୁ କଦାପି ସୂତ୍ରପାତ କରିପାରେ ନାହିଁ ସେମାନଙ୍କର ଗୋଟିଏ ପ୍ରକାରର ପଦ୍ଧତି ଶବ୍ଦ ଗତି ପଥ ଉପରେ ଦେଇ ଅଗ୍ରସର କରେ ସେହି ସ୍ଥାନ ମଧ୍ୟ ଦେଇଯାଏ ଆମମାନେ ଅନ୍ୟ ଦିଗକୁ ଏ ପଥକୁ ଫେରାଇ ଦେଇପାରୁଥାଉ ଆଉ ବିଶ୍ୱରେ ତତ୍ପରେ ଖଣ୍ଡବିଖଣ୍ଡ ହେବ କୌଣସି ଏକ ଘଟଣାକୁ ନିହାତି ପକ୍ଷେ ଘଟିବାକୁ ଅଛି ତଥାପି ଯୀଶୁଙ୍କର ଆଗମନ ପରେ ଘଟିବାକୁ ଅଛି ତାହା ନିରାଟ ସତ୍ୟ କଥା ଅଟେ
That was a certain time that they got married and they put their vows together. And they pledged one to another their loyalty.
ଉଦାହରଣ ସ୍ୱରୂପ ଏକ ନବ ଦମ୍ପତିଙ୍କୁ ଧରି ନିଅନ୍ତୁ ଏପରି ଏକ ନିଶ୍ଚିତ ସମୟ ଥିଲା ଯେତେବେଳେ କି ସେମାନେ ବିବାହ କରିଥିଲେ ପୁଣି ସେମାନେ ଉଭୟେ ଏକତ୍ରିତ ରୂପେ କେତେକ ଶପଥକୁ ଗ୍ରହଣ କରିଥିଲେ ପୁଣି ସେମାନେ ପରସ୍ପର ନିକଟରେ ନିଜର ବିନମ୍ରତାକୁ ପ୍ରକାଶ କରି କହିଥିଲେ
And they said that we will love, honor and cherish each other as long as we both live. But there come a time that something happened.
ପୁଣି ସେମାନେ ଏପରି କହିଥିଲେ ଏତେଦିନ ପର୍ଯ୍ୟନ୍ତ ଆମମାନେ ଜୀବିତ ରହିଥିବା ଆମମାନେ ପରସ୍ପରକୁ ପ୍ରେମ ସମ୍ମାନ ପୁଣି ଆନନ୍ଦିତ କରିବା କିନ୍ତୁ ଏପରି ଏକ ସମୟ ତତ୍ପରେ ଉପସ୍ଥିତ ହେଲା ଯେତେବେଳେ କୌଣସି ଏକ ଘଟଣା ଘଟିଗଲା
All become crumbling beneath the feet of man.
ଏହି ପରିଧରଣର ଅନେକ କିଛି ସେତେବେଳେ ଘଟିଥିଲା ଏପରି ଏକ ସମୟ ସେତେବେଳେ ଉପସ୍ଥିତ ହେଲା ଯେତେବେଳେ କିଛିଟା ବିଶେଷ ଧରଣର ଘଟଣା ଘଟିଥିଲା ତତ୍ପରେ ସମ୍ଭବତଃ ସେମାନଙ୍କର ସବୁକିଛି ଶପଥ ଆଉ ରାଷ୍ଟ୍ରଗୁଡ଼ିକର ସକଳ ପରିଷଦ ପୁଣି ଅନ୍ୟାନ୍ୟ ଅନେକ କିଛି ଉପାୟ ହୋଇପାରେ ଉତ୍ତମ ଉଦ୍ଦେଶ୍ୟଗୁଡ଼ିକୁ ପୋଷଣ କରି ରହିଥିଲେ, ତେବେ ମଧ୍ୟ ସେଗୁଡ଼ିକ ଏକ ନିଶ୍ଚିତ ଶେଷ ପରିଣତି ଆଡ଼କୁ ଉପସ୍ଥିତ ହେଲେ। ଏହି ସବୁ ଉଦ୍ୟମ ମନୁଷ୍ୟର ପାଦ ତଳକୁ ଚାଲି ଆସି ତଦ୍ୱାରା ବିନଷ୍ଟ ହେଲେ।
With all the good intentions we could have, but all must come to an end, but there is a time that where man can come to something that's eternal, that's when a man, the time man meets God. That's when something happens that's eternal.
ଆମ୍ଭେମାନେ ସକଳ ପ୍ରକାରର ଉତ୍ତମ ଉଦ୍ଦେଶ୍ୟ ରଖିପାରି ଥାଉ ନିଶ୍ଚୟ, ତଥାପି ଏହିସବୁକୁ ଅବଶ୍ୟ ଶେଷ ପରିଣତକୁ ପହଞ୍ଚିବାକୁ ଅଛି। ତଥାପି ଏପରି ଏକ ଅବସର ମଧ୍ୟ ରହିଛି ଯେତେବେଳେ କି ମନୁଷ୍ୟ ଏପରି ଏକ ବିଷୟ ପାଖକୁ ଆସିପାରେ ଯାହାକି ଚିରସ୍ଥାୟୀ ଅଟେ। ତାହା ତ ଏପରି ଏକ ସମୟ ଅଟେ ଯେତେବେଳେ କି ସେହି କେହି ଜଣେ ମନୁଷ୍ୟ ପରମେଶ୍ୱର ସହିତ ସାକ୍ଷାତ କରିଥାଏ। ତାହା ତ ସେପରି ଏକ ସମୟ ଅଟେ ଯେତେବେଳେ କି କୌଣସି ଏକ ବିଶେଷ ଘଟଣା ଯାହାକି ଚିରସ୍ଥାୟୀ ଅଟେ ତାହା ଘଟିଥାଏ।
We do our mistakes and we make our vows on New Year's night to only break them the next day. We turn new pages and we assign vows and we go to priests and we don't, but Catholics do, and make confessions and sign pledges, and we come to the altar and turn new pages, but all in vain.
ଆମ୍ଭେ ମାନେ ନିଜର ଭୁଲ ଗୁଡ଼ିକୁ କରିଥାଉ, ପୁଣି ନୂତନ ବର୍ଷ ରାତ୍ରିକାଳରେ ଆମମାନେ ନିଜ ନିଜର ଶପଥ ଗୁଡ଼ିକୁ କରିଥାଉ, କେବଳ ଏଥି ନିମନ୍ତେ କରିଥାଉ ଯେପରିକି ପରବର୍ତ୍ତୀ ଦିନ ଆମମାନେ ସେଗୁଡ଼ିକୁ ଭାଙ୍ଗି ପକାଇ ପାରୁ। ଆମମାନେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରୁ, ପୁଣି ଆମମାନେ ଶପଥ ଗୁଡ଼ିକୁ ସ୍ଥିର କରିଥାଉ, ଆଉ ଯାଜକଙ୍କ ପାଖକୁ ଆମମାନେ ଯାଇଥାଉ, ପୁଣି ଆମମାନେ କରିନଥାଉ, ମାତ୍ର କ୍ୟାଥୋଲିକ ମାନେ ସେପରି କରନ୍ତି। ତତ୍ପରେ ସକଳ ପାପକୁ ସ୍ୱୀକାର କରିଥାଉ, ପୁଣି ଶପଥ ଗୁଡ଼ିକୁ ଦସ୍ତଖତ କରିଥାଉ, ଆଉ ବେଦୀ ନିକଟକୁ ଆମମାନେ ଆସିଥାଉ, ପୁଣି ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିଥାଉ, କିନ୍ତୁ ସବୁକିଛି ବୃଥା ହୋଇଥାଏ।
For the next time somebody crosses our path or something, that old temper will fly right back again. Every time that we get into trouble or something, it'll happen again.
କାରଣ ପରବର୍ତ୍ତୀ ମୁହୂର୍ତ୍ତରେ କେହି ଜଣେ ବ୍ୟକ୍ତି ଆମ୍ଭମାନଙ୍କ ପଥକୁ ଅତିକ୍ରମ କରିଥାନ୍ତି କିମ୍ବା ଅନ୍ୟ କିଛି ଘଟଣା ଘଟେ, ତତ୍ପରେ ପୁରାତନର ସେହି କ୍ରୋଧଟି ପୁନର୍ବାର ଫେରିଆସେ। ପ୍ରତିଟି ସମୟ ଯେତେବେଳେ ବି ଆମମାନେ ସମସ୍ୟା ମଧ୍ୟ ପଡ଼ିଯାଉ କିମ୍ବା ଅନ୍ୟ କିଛି ଘଟଣା ଘଟେ, ଏହା ପୁନର୍ବାର ଘଟେ।
But there is a place where a man can come to a time that will change him forever for eternal. He that will come to me, I will in no wise cast out, said Jesus. A man can come to God and his whole eternal destination is changed. And a man can meet God and he can never be the same anymore.
ତଥାପି ଏପରି ଏକ ସ୍ଥାନ ମଧ୍ୟ ରହିଛି ଯେଉଁ ସ୍ଥାନକୁ କେହି ଜଣେ ବ୍ୟକ୍ତି ଆସିପାରନ୍ତି, ଏପରି ଏକ ସମୟ ମଧ୍ୟକୁ ଆସିପାରନ୍ତି ଯାହାକି ତାଙ୍କୁ ଚିରସ୍ଥାୟୀ ନିମନ୍ତେ ସବୁଦିନ ପାଇଁ ପରିବର୍ତ୍ତନ କରିଦେବ। କେହି ଯେବେ ମୋ ପାଖକୁ ଆସିବ, ମୁଁ ତାକୁ କୌଣସି ପ୍ରକାର ବାହାର କରିଦେବି ନାହିଁ, ଯୀଶୁ ଏପରି କହିଥିଲେ। କେହି ଜଣେ ବ୍ୟକ୍ତି ଈଶ୍ୱରଙ୍କ ନିକଟକୁ ଆସିପାରନ୍ତି, ପୁଣି ତାଙ୍କର ଚିରସ୍ଥାୟୀ ଲକ୍ଷ୍ୟଟି ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ଦେଖାଦିଏ। କେହି ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ଭେଟାଭେଟ କରିପାରନ୍ତି, ତତ୍ପରେ ସେ ଆଉ କଦାପି ପୂର୍ବାବସ୍ଥାର ପରିସ୍ଥିତିକୁ କୌଣସି ପ୍ରକାର ଫେରିପାରନ୍ତି ନାହିଁ।
You can't meet God and ever remain the same person you are. If you turn away from him, you'll be a worse person than you ever were. If you receive him, you got eternal life. And he'll raise you up at the last day by his promise.
ଆପଣମାନେ ପରମେଶ୍ୱର ସହିତ ଭେଟି ପାରନ୍ତି ନାହିଁ, ପୁଣି ପୂର୍ବେ ଥିବା ପରି ସେହି ସ୍ଥାନକୁ ରହିପାରନ୍ତି ନାହିଁ। ଆପଣ ଯଦି ତାଙ୍କଠାରୁ ବିମୁଖ ହୁଅନ୍ତି, ତେବେ ପୂର୍ବରୁ ଅଧିକ ଭୟାନକ ବ୍ୟକ୍ତି ଆପଣ ହୋଇପାରନ୍ତି। ଯଦି ଆପଣ ତାଙ୍କୁ ଗ୍ରହଣ କରନ୍ତି, ଆପଣ ତ ଅନନ୍ତ ଜୀବନ ଲାଭ କରିଥିଲେ, पुनी तांकर प्रतिज्ञा अनुसार से शेष दिन आपनकु उत्थापित करिवे.
There was a time when there was a man called Abraham who come down out of the Chaldeans and he dwelt in the city of Ur. And he was just a man, a good man.
एपरि एक समय थिला जेतेबेले अब्राहम नामरे परिचित थिबा जने व्यक्ति थिले जे कि कलदिय मानक अंचलरु बाहरि आस्थिले पुनि से उर नामक शहर रे बास करथिले से जने धार्मिक व्यक्ति आउ उत्तम पुरुष थिले.
Perhaps maybe his father perhaps worshipped idols because they come from Babylon. And he was just an ordinary man. And he was getting old. He was 75 and his wife was 65.
Sambhavatah epari hoi pare je se sambhavatah hasar kaithile tankara pita sambhavatah murti pujak thile kar samane babiloru asithile se jane ati sadharan byakti thile puni se vruddhavastha ku upanita hoithile au 75 barshara bayaska thile tankara patni.
And Abraham, one day when he was perhaps out in the field hunting or whatever he was doing, picking berries or whatever his job might have been, he met God. Then from that time he was changed.
Puni ekoda Abraham epari hoi pare je sambhavata se dine bahare khetare thile shikar karuthile kimba anya jaha kichi karya thai pare taha ku se karuthile. बनर कोड़ी गुड़ी को गोटाउ थिले किमा अन्य जहा किसी कार्य तांकर थिले ना कहि कि ताकु से करूथिले आ से परमेश्वर को दर्शन पाइले पुनि सेही समय से परिवर्तन होइ गले.
He could call things that was not as though they were because he had met God. He had known the minute and the hour that he met God, it changed him. And God called him to be the father of many nations, and believed God and believed His promise, because he had met God.
से एपरि विषय गुडी को कहिबा को पारिथिले जार किछि अवस्थिति सुद्धा नथिला मात्र से गुडी को जे थिला या को से बुझिथिले कारण से परमेश्वर को दर्शन करथिले जे घंटा पुरि जे मिनिट रे से परमेश्वर को भेटिथिले ताहा को मध्ये से जानी जाइथिले या तांकु बदलाई देथिला पुनी बहुत जातिर पिता करबा निमन्ते ईश्वर तांकु आह्वान करथिले परमेश्वर को से विश्वास कले पुनी तांकर प्रतिज्ञा को विश्वास कले जे जे परमेश्वर को दर्शन करथिले.
25 years later they were discussing, kind of discussed him, telling him he believed something was wrong, but the Bible said he got stronger all the time giving praise to God because he knows that God had to keep the promise.
25 वर्ष उत्तरे समय कथावार्ता करथिले तांको संबंध रे आलोचना करकु चेष्टा करथिले तांको एपरि कहथिले जेसे जाको विश्वास करथिले क्षेत्र किछि त विभ्रांत थिला मात्र बाइबल एपरि कहिथिला जे से त दिन कु दिन आहुरी सबल हेले ईश्वर को प्रशंसा देवारे लागिले कारण से बुझीथिले जे ईश्वर अपन वाक्य को रक्षा करया को समर्थ थिले.
That's when a man meets God. It changes his makeup. It gives him a super sense. As I was speaking the other night, the natural man only has the five senses, but the believer, when he meets God, he gets something different. It's a super sense that lifts him up above the shadows.
कई जने व्यक्ति परमेश्वर को जितने भेटती ताही ताहकर प्रतिक्रिया अटे या ताकर रंग ढंग को बधाई दिए या ताक एक सर्वश्रेष्ठ चेतना को दिए जेपरिक से दिन रात्रि काल मुझे जो प्राकृतिक मनुष्य पाखे केवल पांचटी चेतनार इंद्रिय रही किंतु जो विश्वासी से जिते ईश्वर सहित साक्षात करें से किसीटा भिन्न धरण अनुभूति को लाभ करे यह तो सही सर्वश्रेष्ठ चेतना अटे जहा कि संभव असंभव परिस्थित ऊर्ध को उठाई थाए.
It makes him believe things that's impossible to come to pass. He still believes they will come to pass because God said so.
Amen.
When a man meets God, something takes place.
Jeo bishoy guriko asambhava taku sambhava bole bishwas karibaku eha tanku prerana diye se guriko je avashya ghatibo eha tanku bishwas karibaku tathapi prerana diye jehetu ishwar separi kahithile kei jane byakti ishwaranku jetebele sakshat karanti kichita bishesh dharana ghatana ghate.
There was a time when a man had been trained in all the wisdom, all the theology of the Word of God. He noted by the letter, he had been schooled, he had all the degrees.
Eporeka samoy thila jetebele kahi jane byakti samasta prakara buddhi kausalare prashikshita hoithile parameshwaranka bachanara sakal prakara nipunatare shikshita hoithile se to ei sabu gyanaru aakshrika rupe janithile se to vidyadhanare rata thile se sakal prakarara snataka ku labha karithile.
He was so smart until he could teach the Egyptian scholars and their teachers. He knew it all by letter. But a coward with it that was running went out the back side of the desert and was herding sheep for a stranger.
Se to epori chatra thile je parisesare se misriya pandita mananku shiksha dei parithile puni samanankara shikshak mananku suddha gyanara bisayaku sikhaithile se to ei sabu tattva gyanaku aakshrika rupe bujhithile tathapi ehari sahitare thai jane bhayatra byakti je ki payan karuthile marubhumira pashchatbhagaku chaligale puni jane aparichita byaktinkara mesopala chalaibare lagile.
But there come a time that when God met him there in the burning bush, and from that time on Moses was changed.
Amen.
Because he met God in a burning bush, and face to face with God he couldn't be the same anymore.
Matra thik setiki bele epori eka samaya upasthita hela arthat jetebele parameshwar tanku bhetile sethare eka jolanta buddha madhyare se tanku bhetile ଆଉ ସେହି ସମୟ ଉତ୍ତରେ ମଶା ପରିବର୍ତ୍ତନ ହୋଇଗଲେ କାରଣ ଏକ ଜ୍ୱଳନ୍ତ ବୁଦାରେ ସେ ପରମେଶ୍ୱର ସହିତ ଦର୍ଶନ କରିଥିଲେ ଆଉ ପରମେଶ୍ୱରଙ୍କ ସହିତ ମୁଖାମୁଖି ଦର୍ଶନ କଲା ଉତ୍ତରେ ସେ ଆଉ ସମାନ ଧରଣର ବ୍ୟକ୍ତି ହୋଇ ଆଦୌ ରହିପାରିଲେ ନାହିଁ.
When a man or a woman, I don't care how many vows you make or how many new pages you turn, until you meet God, you can't be changed. But when you once meet God, then you're changed forever.
କେହି ଜଣେ ପୁରୁଷ କିମ୍ବା ସ୍ତ୍ରୀ ଯେତେବେଳେ କରନ୍ତି ଆପଣମାନେ ଯେ କେତେ ପ୍ରତିଜ୍ଞା ଗୁଡ଼ିକ କରିଥାନ୍ତି ସେସବୁକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ କିମ୍ବା ଆପଣମାନେ ଯେ କେତେ ନୂତନ ଧରଣ ଘଟଣା ଗୁଡ଼ିକୁ ପରିଚିତ କରାନ୍ତି ସେ କଥାକୁ ସୁଦ୍ଧା ମୁଁ ପରବା କରେ ନାହିଁ. ଆପଣମାନେ ଯେତେବେଳେ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ନ ଭେଟନ୍ତି ଆପଣମାନେ କଦାପି ପରିବର୍ତ୍ତନ ହୋଇପାରନ୍ତି ନାହିଁ, ତଥାପି କେବଳ ଥରକର ପାଇଁ ଆପଣମାନେ ଯେତେବେଳେ ଈଶ୍ୱରଙ୍କୁ ଭେଟନ୍ତି ତତ୍ପରେ ଆପଣମାନେ ଚିରଦିନ ପାଇଁ ପରିବର୍ତ୍ତିତ ହୋଇପଡ଼ନ୍ତି. କେବଳ ଯେ ମଶାଙ୍କୁ ପରିବର୍ତ୍ତନ କରି ପକାଇଥିଲେ ଏପରି ନୁହେଁ, ଏହା ଇସ୍ରାଏଲ ପ୍ରଜାଙ୍କୁ ସୁଦ୍ଧା ପରିବର୍ତ୍ତନ କରିଥିଲେ, ଏହା ମିଶ୍ର ଦେଶକୁ ମଧ୍ୟ ପରିବର୍ତ୍ତନ କରିଥିଲେ, ସେତେବେଳର ଜଗତକୁ ଏହା ପରିବର୍ତ୍ତନ କରିଥିଲେ, କାରଣ ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ଭେଟିଥିଲେ ପୁଣି ତାଙ୍କର ବଚନ ସହିତ ତାଙ୍କୁ ଗ୍ରହଣ କରିଥିଲେ. ଆଜିକାଲି ଯାହାକୁ ଆମମାନେ ଆବଶ୍ୟକ କରୁ ତାହା କେହି ଜଣେ ବ୍ୟକ୍ତି ଅଟନ୍ତି ଯିଏକି ମୁଖାମୁଖି ହୋଇ ପରମେଶ୍ୱରଙ୍କୁ ଭେଟନ୍ତି, ପୁଣି ତାଙ୍କ ସହିତ କଥାବାର୍ତ୍ତା କରନ୍ତି, ପରିସ୍ଥିତିର ସମ୍ପର୍କରେ ଆଲୋଚନା କରନ୍ତି, ଲୋକମାନେ ପରସ୍ପର ପରମେଶ୍ୱରଙ୍କ ସହିତ ଯେତେବେଳେ ସାକ୍ଷାତ କରନ୍ତି ସକଳ ପ୍ରକାର ବିଷୟରେ ଏକ ପ୍ରକାର ପରିବର୍ତ୍ତନ ଘଟିଥାଏ, ନିଶ୍ଚିତ ଭାବେ ତାହା ହିଁ ତେଣୁ ତାହା ହିଁ କେବଳ ଏକମାତ୍ର ପନ୍ଥା ଅଟେ ଯାହାଦ୍ୱାରା ଆମମାନେ ବିଷୟ ଗୁଡ଼ିକୁ ହାସଲ କରିପାରିବା.
And from that time on, Moses the coward, Moses the one that was running, had been changed, and from that time He become the servant of the Lord.
Amen.
It always works that way. When a man meets God, things are changed.
Musa tane bhare bhakti, Musa eparija bhakti, jage payan karu thile, sehi samayru se paribattan hoi jai thile, puni sehi samayru se prabhunkraja sabako hoi jai thile, ea sehi parihavare sarvada kajja kari thai, kehi jane bhakti, parveshar se tajidhavare, bheta karanti, tatpare sabakuchi vishare, paribattan ghati thai.
There was a little girl one time, not over 18 years old, or maybe not that old, that was on her road to a well one morning to get a bucket of water down in Nazareth.
Ekoda jane chota baika thila 18 barsharu adhika boyaska se nathilam eparibad hoi pare je setikita boyasre se nathilam ekoda patakare baltie pani anibaku se nijo gantya margare chalilam nazaritra margare se thilam.
She was a nice little girl. She believed, she had faith, but that morning she met God.
Oh, amen.
And God told her something and she believed it.
Amen.
And it changed the whole course of life for the woman.
Yes.
Makes her immortal.
Hallelujah.
Her name was Mary, the mother of our Lord Jesus.
She had a good, uttama swabhava, choto kishori baika thila. से विश्वास करि थिला तार विश्वास थिला किंतु सही दिनर पातकाल रे से परमेश्वर को भेटि थिला आ परमेश्वर तांकू केतक विषय कहिथिले पुनि से याको विश्वास करि थिला पुनि या जने नारी को जीवन रे समस्त शृंखलित अवस्था को परिवर्तन कर पकाई थाए पुनि तांको जने अमर नारी कर पकाए तांको नामटी मरियम थिला अम्मानक प्रभु जीसुकर माता थिले.
The little lady was just an ordinary little girl, but she met God, and from that time on something happened. Certainly
से किशोरी नारीटी जणे अति साधारण धरणर छोट बायका थिले तथापि से ईश्वरक भेटी थिले आ सेही समय रु किछि विशेष धर घटना घटीथिला निश्चित रे ताहि.
There was a man by the name of Peter, an old rugged fisherman, probably just as rough as they could come, and he was probably a great big push of a bully.
Sita bale pitara namadhare jane byakti thile, jane puratana rukhya swabhavara matsyadhari thile, jepari bhabare semane parichayaku asipaithile, tadanusare se sambhavatam अति कर्कश स्वभावर व्यक्ति थिले आ से समवत जने विराट आकृति विशिष्ट अति वरिष्ठ व्यक्ति थिले.
Because here some time ago I seen the play called The Big Fisherman, and I thought it was a very good description of Peter, because he was such a big old rugged fellow. He didn't care for nothing. He didn't believe hardly anything. But one day he met God. And from that time he was changed. From that time he became an apostle of the Lord Jesus Christ.
Jetu ethare kichhi din purbe mu ek natak ko dekhitili ja ki shrestha matsyadhari byakti epari parichita thila mu bichar karithili je eya pitaranka sambandhare ek uttam kishamara banna thila jetu se jane mahan rukhya swabhara व्यक्ति थिले से कोनोसी विषय संबंध रे आदो मनोजक करि नथिले से तो अक्लेश रे कोनोसी कथा को विश्वास कर नथिले किंतु एकदा से ईश्वर को भेटि थिले आ सेई समय रे से परिवर्तन होय गले से प्रभु यीशु ख्रीष्ट के जने प्रेरित होय गले.
As brother David Duplessis was telling us a while ago about Saul of Tarsus, a murderer who held the coat all the murders that and witness and give witness to the death of Stephen's the martyr.
Jepari ki kichhi samay purbe bhai David Duplessis kahuthile Tarsisara Saulanga sambandhare kahuthile sedare narahatya karithile je ki sehi narahatya kari manankar paridhan gudiku jogi raithile puni swadharma rakkharte hata hoithiba Stephen ka hattyara amrutyura sakhi thile.
He had letters in his pockets to go down to the head councils of the churches and arrest the people that were making too much noise, shouting and praising God.
Apunara pakatre se manyatara patra gura rakhitile sakala mandalira mukhya parishad guriku jiba nimante agya patra guriku hasal karithile puni je mane khub chitkar karuthile parameshwar ko mahima kirtan karuthile puni uchcha dhani re tanka prashansa karuthile se pari dharana lokamanku dhari bandi karibar adhikar ku labha karithile.
He was a great man in the sight of the Pharisees. He was a Pharisee of the Pharisees. But one day, he was on his road to Damascus, and he met God.
Amen. Oh, amen. Yes.
A light shined around him.
Hallelujah.
And from that time on, he was no more Saul of Tarsus, but he was Paul, the humble one, the meek one, because he met God, and it changed him.
ସେ ତ ଫାରୁସୀମାନଙ୍କ ଦୃଷ୍ଟିରେ ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ ସେ ଫାରୁସୀମାନଙ୍କର ଫାରୁସୀ ଥିଲେ କିନ୍ତୁ ଏକଦା ସେ ନିଜର ଗନ୍ତବ୍ୟ ସ୍ଥଳ ଦମିଶକର ପଥରେ ଥିଲେ ପୁଣି ସେ ଈଶ୍ୱରଙ୍କୁ ଭେଟିଥିଲେ ଏକ ତେଜସ୍କର ଜ୍ୟୋତି ତାଙ୍କ ଚତୁର୍ଦ୍ଦିଗକୁ ପ୍ରଜ୍ୱଳିତ କଲା ପୁଣି ସେହି ସମୟରୁ ସେ ତର୍ଶିସର ସାଉଲ ହୋଇ ଆଉ ରହିଲେ ନାହିଁ ମାତ୍ର ସେ ତ ପାଉଲ ଜଣେ ବିନମ୍ର ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ହୋଇଗଲେ କାରଣ ସେ ଈଶ୍ୱରଙ୍କୁ ଭେଟିଥିଲେ ପୁଣି ଏହା ତାଙ୍କୁ ପରିବର୍ତ୍ତନ କରିଥିଲା
ସେଠାରେ
ଫାଟକର ନିକଟରେ ଜଣେ କୁଷ୍ଠି ରୋଗୀ ପଡି ରହିଥିଲା ଔଷଧ ପତ୍ର ସବୁକିଛି ଆରୋଗ୍ୟତାର ସାଧନ ତାହାକୁ କୌଣସି ପ୍ରକାର ସୁସ୍ଥ କରିପାରିନଥିଲା ତାହାର ପଚିସରି ଯାଇଥିବା ସାଧନ ଗୁଡ଼ିକ ଏପରି ପ୍ରବଳ ଭାବରେ ଦୁର୍ବଳ ହୋଇପଡ଼ିଥିଲା ଯେ ପରିଶେଷରେ ତାହାର ହସ୍ତଦ୍ୱୟ କୌଣସି ପ୍ରକାର ଆଉ ଉପରକୁ ଉଠିପାରିଲା ନାହିଁ ତତ୍ପରେ ତାହାର ଚଳ ଗୁଡ଼ିକୁ ସେଗୁଡ଼ାକୁ ଆଉ ଟାଣି ଆଣି ପାରିଲା ନାହିଁ
His case was hopeless, but he met God one day, coming out the gate, and he fell down in worship and said, If thou wilt, thou can make me clean. And he said, I will be thou clean. And from that time, he didn't have no more leprosy, because he met God.
Tahara Badhiti, Sampurna Rupe Nirasadana Kathila, ତଥାପି ସେ ଈଶ୍ୱରଙ୍କ ସହିତ ସାକ୍ଷାତ କରିଥିଲା ଏକଦା ଫାଟକ ମଧ୍ୟରୁ ବାହାରକୁ ବାହାରି ଆସୁଥିବା ସମୟରେ ସେ ପରମେଶ୍ୱର ସହିତ ସାକ୍ଷାତ କରିଥିଲା ପୁଣି ସେ ଅଧମୁଖ ହୋଇ ପଡ଼ିଗଲା ପୁଣି ତାଙ୍କର ଆରାଧନା କଲା ଆଉ କହିଲା ଆପଣ ଯଦି ଇଚ୍ଛା କରନ୍ତି ତେବେ ଆପଣ ମୋତେ ସୁସ୍ଥ କରିଦେଇପାରନ୍ତି ଆଉ ସେ କହିଥିଲେ ତୁମେ ଯେ ପରିଷ୍କୃତ ହୁଅ ଏହା ହିଁ ମୁଁ ଇଚ୍ଛା କରେ ପୁଣି ସେହି ସମୟଠାରୁ ସେ ଆଉ କଦାପି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲା ନାହିଁ କାରଣ ସେ ପରମେଶ୍ୱରଙ୍କୁ ଭେଟିଥିଲା
There was a blind man sitting by the side of the road and he could not see the daylight from dark. There was nothing could help him.
ସେହି ଦିନମାନଙ୍କରେ ଜଣେ ଅନ୍ଧ ବ୍ୟକ୍ତି ପଥ ପାର୍ଶ୍ୱରେ ବସିଥିଲେ ସେ ଅନ୍ଧକାର ମଧ୍ୟରୁ ସ୍ୱଚ୍ଛ ଆଲୋକର ଦର୍ଶନକୁ ଆଦୌ ଦେଖିପାରିନଥିଲେ କୌଣସି ଏପରି ସାଧନ ତାଙ୍କୁ ଆଦୌ ସାହାଯ୍ୟ କରିପାରିଲା ନାହିଁ
One day, someone come walking out of the city of Jericho, and when he met God, and from that time, he could see his sight come to him.
Ekoda kahi jane byakti Jericho sahar madhyaru bahari asile. Puni se jetebele Ishwar sahita bheta kale, aau se samaya se dekhi parile. Tanka dushti shakti ku se feri parile. Alokara prabhati ଦର୍ଶନଟି ତାଙ୍କର ଦୃଷ୍ଟିଶକ୍ତି ମଧ୍ୟରେ ପ୍ରତିଫଳିତ ହେଲା ପୁଣି ସେ ପୁନର୍ବାର ଦେଖିପାରିଲେ ଯେହେତୁ ସେହି ସମୟରେ ସେ ଯୀଶୁଙ୍କୁ ଯେତେବେଳେ ଭେଟିଲେ ସେ ଜଣେ ଭିନ୍ନ ବ୍ୟକ୍ତି ହୋଇଗଲେ ସେ ତାଙ୍କ ଦୃଷ୍ଟିଶକ୍ତିକୁ ଫେରିପାଇଲେ
ଜିସସ୍ He was a different man. He had his sight.
से निजरो दृष्टि शक्ति को फेरी पाले जेतु से जिस्सुंग का सही तो भेट करे कई जने व्यक्ति जत्ते बड़े जिस्सुंग को भेटन्ती तांकरा जीवन रे परिवर्तन से आसे दृष्टि शक्ति को फेरी पाले.
When a person meets God, something happens definitely.
कई जने व्यक्ति जत्ते बड़े ईश्वर को भेटन्ती किचिटा घटना अवश्य संघटित हुए.
There was a young man one time. No doubt a good citizen of the country, but spells come on him. And he was so bad till the prison house couldn't hold him. And they bound him with chains, and he had a legion of devils in him that he could break the chains and free himself.
Ekoda kejane juboka byakti thile, etire sandeha kaunsi karan nahi je, se rashtra jane charitraban nagarika thile. किंतु तांको शरीर रे पेतात्मा गुडी कासुथिले पुलिसे ते दुर्दांत थिले जे कारागार रो लोह फाटक गुडा कासुदा तांकु अटकाय पाउनथिले तेनु समाने तांकु सिंकुली गुडी करे बांधी रखुथिले पुनी से अपना परे बाहिनी भूत गुडी करो प्रकोप को हासिल करथिले आउ से गुडी करो समर्थ रे लोह रो सिंकुली गुडा को छिंडाउथिले पुनी स्वयं को मुक्त करि पारुथिले.
And the devils drove him to a graveyard where he stayed in there and took the slabs and did so mean he'd cut his own self. Oh, he was a terrible fella.
Tatpare bahaini bhuta gudika taku kabarastana ko kahai na utile je ustana se jai basakar utile puni se tikna pathar khande koriku ne utile au se te durdan toy porutile je parishasare se swayan ko khanda khabara karutile. Oh, इतने भयंकर जगह व्यक्ति थे.
Well, those spells are leaving, no doubt he'd think, what am I doing here? And about that time, the devils would come to him again and cut him and tear him.
सही प्रेतात्मा गुड़ी को तंको पोर जत्ते बड़े दूरे जाओ थे. इतने संदेह रख किसी कारण नहीं जे से विचार करी स्वयं को पचार थे. मुंह इस तरह के प्रकृति में कौन करूं थी? अब ठीक सही समय रे सही प्रेतात्मा गुड़ी को तंको पोर को पुनी चली आसुले पुणि ताको खूब जंत्रणा देउथिले आ ताको भांगी पकाउथिले.
But one day he met Jesus.
Hallelujah.
And from that time on, the maniac of Gadara had his right mind. Clothed, shouting at his feet.
Hallelujah.
मात्र एकदा से जिसुंग भेटिथिले आ सही समयरु गदर सही बाहिनी भूतग्रस्त व्यक्ति जनक अपना स्थिर चित्त को लाभ करथिले वस्त्र परिधान करथिले पुनी तांकर चरण तले बसीथिले.
He could go back home as a gentleman. He could return to civilization. He could go back to his loved ones. He could say, from that time I've been changed. Yes.
से जने सभ्य व्यक्ति परि होय जायथिले निजर घर को फेरिथिले से सभ्यता बसती स्थान को फेरी जाइले से निजर प्रियजन मान पाखक फेरी जाइले पुणी कही पारे से समय मु बदली जा.
One day you're on Calvary. When God and death met face to face. When life and death come together. But that's when life, Christ pulled the stinger out of death. Since that time, death hasn't had no stinger in it. I'm so glad of that.
Amen.
हाँ ताहिं एकोदा सचारे से सुदूर कालावरी चुलोरे जेते बले परमेश्वर आ मृत्यु परस्पर को भेटी थिले जेते बले जीवन आ मृत्यु मुखामुखी होई सम्मेत होई थिले मात्र ताहे परियोटे जेते बले ख्रीष्ट से जीवन मृत्यु नहर को तावधरु काढ़ी आनी थिले आओ सही समय रु मृत्यु अपना मध्यरे नाहुड़ को आओ कदापि धारण कर रखी पाला नहीं तार निमते मु अत्यंत रूपे आनंदित अटे.
God, death and God met together. Death hasn't been the same. It ain't got no stinger to it now.
परमेश्वर मृत्यु आओ ईश्वर एकत्रित होई भेटिले मृत्यु आ पूर्वपरि समान पराक्रम सहित रहिला नहीं ए आपणा मध्यरे ନାଉଡ଼କୁ ଧାରଣ କରି ଆଉ ରହି ନାହିଁ।
The Christian believer can walk right into its face and say, "Oh, death, where is your stinger? Grave, where is your victory?" Why, they both met God. They haven't been the same since then.
ତେଣୁ କେହି ଜଣେ ଖ୍ରୀଷ୍ଟୀୟ ବିଶ୍ୱାସୀ ସାହସ ସହିତ ଏହାର ସନ୍ନିକଟରେ ଯାଇ ଉପସ୍ଥିତ ହୋଇପାରନ୍ତି, ପୁଣି କହିପାରନ୍ତି, ରେ ମୃତ୍ୟୁ କାହିଁ ତୋର ନାହୁଡ଼, ରେ କବର ତୋର ଜୟ କେଉଁଠାରେ? କାହିଁକି ସେମାନେ ଉଭୟ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିଥିଲେ, ସେହି ଦିନରେ ମାନେ ଆଉ ସମାନ ସମର୍ଥୀ ହୋଇ ରହିଲେ ନାହିଁ।
No man can be the same. Nothing can be the same when it once meets God. You will never be the same.
କେହି ଜଣେ ବ୍ୟକ୍ତି କୌଣସି ଏକ ପରିସ୍ଥିତି ଆଉ ପରିବେଶ ପରମେଶ୍ୱର ସହିତ କେବଳ ଥରକ ପାଇଁ ଯେତେବେଳେ ସାକ୍ଷାତ କରନ୍ତି, ସେତେବେଳେ ସେମାନେ ପୂର୍ବପରି ଆଉ ସମାନ ଆଚରଣ ବିଶିଷ୍ଟ ହୋଇ ରହନ୍ତି ନାହିଁ। ଆପଣ କଦାପି ପୂର୍ବପରି ଆଉ ରହିବେ ନାହିଁ।
I can remember laying on the hospital bed. The doctors give me 3 minutes to live. My heart beating 17 times to the minute. I met God.
Amen.
Since then I haven't been the same.
ଏଠାରେ ଚିକିତ୍ସାଳୟର ଏକ ଖଟରେ ଶୋଇ ରହିଥିବାର ଘଟଣାକୁ ମୁଁ ମନେ ପକାଇପାରେ। ଚିକିତ୍ସକଗଣ ବଞ୍ଚିତ ହେବା ପାଇଁ ମୋତେ କେବଳ 3 ମିନିଟର ସମୟକୁ ଦେଇଥିଲେ। ମୋର ହୃତ୍ପିଣ୍ଡର କମ୍ପନଟି ମିନିଟକରେ 7 ଥର ହେଉଥିଲା। ମୁଁ ପରମେଶ୍ୱରଙ୍କୁ ଭେଟିଥିଲି, ସେହି ସମୟରେ ମୁଁ ଆଉ ପୂରା ଅବସ୍ଥାରେ ନାହିଁ।
Something happened to me. No one can tell me any different. The old Branham died. I met God and something come into me.
Amen.
I've never been the same since that minute I met him. He changed me. He made me something different. It wasn't taking a New Year's vow, but I met God.
କିଛିଟା ବିଶେଷ ପ୍ରକାର ଘଟଣା ଘଟିଥିଲା, ମୋ ସହିତ ଘଟିଥିଲା। ଅନ୍ୟ କେହି ବ୍ୟକ୍ତି ମୋତେ କୌଣସି ଭିନ୍ନ ଧରଣର କଥାକୁ କହିପାରିନଥିଲେ। ବିଲି ବ୍ରାନହାମ ମରିଯାଇଥିଲା, ମୁଁ ଈଶ୍ୱରଙ୍କୁ ଭେଟିଥିଲି, ପୁଣି କୌଣସି ଏକ ଶକ୍ତି ମୋ ମଧ୍ୟକୁ ଆସିଥିଲେ। ପୁଣି ଯେ ମୁହୂର୍ତ୍ତରେ ମୁଁ ତାଙ୍କୁ ଭେଟିଥିଲି, ତା ପରଠାରୁ ମୁଁ ଆଉ ସମାନ ଧରଣର ବ୍ୟକ୍ତିଟିଏ ହୋଇ ଆଦର ରହି ନାହିଁ। ସେ ମୋତେ ପରିବର୍ତ୍ତନ କଲେ, ସେ ମୋତେ ଜଣେ ଭିନ୍ନ ବ୍ୟକ୍ତି କରି ପ୍ରସ୍ତୁତ କଲେ। ମୁଁ ନୂତନ ବର୍ଷର ଏକ ଶପଥକୁ ଆଦୌ ଗ୍ରହଣ କରୁନଥିଲି, ମାତ୍ର ମୁଁ ପରମେଶ୍ୱରଙ୍କୁ ଭେଟିଥିଲି।
Go back tomorrow morning to break them, next day to break them, but what we need to do is not a New Year vow, but we need to come face to face with God and have eternal life. Be born of the Spirit.
ପୁରୁଷଗଣ ଆଉ ନାରୀଗଣ, ଆପଣମାନେ ପରସ୍ପର ଆପଣମାନେ ପରମେଶ୍ୱର ସହିତ ଯେତେବେଳେ ସାକ୍ଷାତ କରନ୍ତି, ଆପଣମାନେ ତତ୍ପରେ ବଦଳି ଯାଇଛନ୍ତି। ଆଜିର ରାତ୍ରିବେଳା ଆମମାନେ ନିଜ ନିଜର ନୂତନ ବର୍ଷ ଶପଥ କରିଥାଉ, ତତ୍ପରେ ସେଗୁଡ଼ାକୁ ଭାଙ୍ଗି ପକାଇବା ପାଇଁ ଆସନ୍ତାକାଲିର ପ୍ରାତଃକାଳରେ ଫେରିଯାଇଥାଉ, ପରବର୍ତ୍ତୀ ଦିବସରେ ସେଗୁଡ଼ିକୁ ଭାଙ୍ଗି ଦେଇଥାଉ। ମାତ୍ର ଆମମାନେ ଯାହାକୁ କରିବାର ଆବଶ୍ୟକ ରହିଛି, ତାହା ତ ନୂତନ ବର୍ଷର ଶପଥ ନୁହେଁ, ମାତ୍ର ଆମମାନଙ୍କୁ ମୁଖାମୁଖି ହୋଇ ଈଶ୍ୱରଙ୍କ ସହିତ ରହିବାର ଆବଶ୍ୟକତା ରହିଛି, ପୁଣି ଅନନ୍ତ ଜୀବନକୁ ଆଉ ତାଙ୍କରି ଆତ୍ମାରେ ନୂତନ ରୂପେ ଜନ୍ମଲାଭ କରିବାକୁ ଆବଶ୍ୟକ ରହିଛି।
One day out in the field, he knelt down to pray. While he was praying, he drove down a stump. He said, "Let this be a memorial. Satan, if you ever come to me again, I'll put you to this stump. And I'll tell you that right here I met God, and it was settled from here on."
Amen.
Ekada jane vruddha byakti thile, puni se apana vichardhara ku niyantita kariparna thile, shaitan ଏଥିରୁ ତାଙ୍କୁ ରହିତ ରଖି ଖୁବ୍ ଯନ୍ତ୍ରଣା ଦେଉଥିଲା। ଏକଦା ସେ ବାହାରେ ଖଣ୍ଡିଏ କ୍ଷେତ୍ର ଆଡ଼କୁ ଚାଲିଗଲେ, ପୁଣି ପ୍ରାର୍ଥନା କରିବାକୁ ଆଣ୍ଠେଇ ପଡ଼ିଲେ। ସେ ଯେତେବେଳେ ପ୍ରାର୍ଥନା କରୁଥିଲେ, ସେ ଏକ ଶଙ୍କର ମଧ୍ୟକୁ ଆକର୍ଷିତ ହେଲେ। ସେ କହିଲେ, ରେ ଶୈତାନ, ଏହା ତୋ ପାଇଁ ଏକ ସ୍ମରଣିକା ହେଉ। ରେ ଶୈତାନ, ତୁ ଯଦି କଦାପି ମୋ ପାଖକୁ ପୁନର୍ବାର ଆସୁ, ମୁଁ ତତେ ଏହି ସଙ୍କଟକୁ ସୂଚିତ କରି ଦର୍ଶାଇବି। ମୁଁ ତତେ ଏପରି କହିବି ଯେ ମୁଁ ଠିକ୍ ଏହି ସ୍ଥାନରେ ଈଶ୍ୱରଙ୍କୁ ଭେଟିଥିଲି, ପୁଣି ଏହା ସେହି ସମୟରୁ ଏଇଠାରେ ସମାଧାନ ହୋଇଯାଇଛି।
That's what we need. Maybe not a stab in a field, but somewhere, some secret closet, some place not a...
ତାହି ଯାହାକୁ ଆମେ ଆବଶ୍ୟକ କରୁ। କ୍ଷେତ ମଧ୍ୟରେ ଏକ ପ୍ରକାର ସମସ୍ୟା ତା ହୋଇନପାରେ, ଅନ୍ୟ କିନ୍ତୁ ଅନ୍ୟ କୌଣସି ସ୍ଥାନରେ ଅତି ନିକଟରେ କିଛି ତା ଗୃଢ ରହସ୍ୟ ରହିଛି, କୌଣସି ଏକ ସ୍ଥାନରେ ତା ରହିଛି, ଏ ଏକ ବିଷୟ ନୁହେଁ।
Tonight there will be hundreds of vows taken, thousands of them taken, and next year we'll have to take them all over again.
Ahe, ajra ratri bela, satadika sankhaka sapata krahan krajiva, sosradika sankhaka sapata segudika madhyaru, niyajai sariyachi. Tatpare paravarti barsare segudika madhyaru, sabukiti sapataku, avutaramane krahan karibu.
We'll say we'll quit lying, we'll quit doing this, and we'll... lay aside our temper, we'll do more for God, we'll do this or that or the other, only to find it's in vain.
Amane puri kohibu, amane michagata kohibaru nibruta hebu, ehaku koribaru amane durei rohibu, puri amane krodha koribaru apuraku durei rohibu, parameshwara pai amane adhika parishrama koribu, amane ehaku kimba tahaku kimba onnetiku koribu, eha je kebala vrutha prayasa, ଆଉ ଶପଥ ଏପରି ବିଷୟକୁ ଆମେ ଦେଖିଥାଉ। ଆଜିର ରାତ୍ରି କାଳରେ ଜଣେ ବ୍ୟକ୍ତିଙ୍କୁ ଯାହା କରିବାକୁ ଆବଶ୍ୟକ ରହିଛି, ତାହା ତ ପରମେଶ୍ୱର ସହିତ ମୁଖାମୁଖି ହୋଇ ତାଙ୍କ ନିକଟବର୍ତ୍ତୀ ହେବାର ଆବଶ୍ୟକ ରହିଛି। ଆଉ ସେହି ସମୟଠାରୁ ସେ ଜଣେ ପରିବର୍ତ୍ତିତ ସୃଷ୍ଟି ହୋଇଯାଇଛି।
ହାଲେଲୁୟା।
ଆରେ ବା, ମୁଁ ଏହାକୁ ଯେପରି ଭାବରେ ବିଶ୍ୱାସ କରେ ତଦୃଶ୍ୟରେ ଏହାକୁ କହିପାରନ୍ତି ବୋଲି ଇଚ୍ଛା କରେ, ତଥାପି କେହି ଜଣେ ବ୍ୟକ୍ତି ପରମେଶ୍ୱର ସହିତ ଯେତେବେଳେ ଭେଟାଭେଟ କରନ୍ତି, ତତ୍ପରେ ସେହି ମୁହୂର୍ତ୍ତରୁ ଆରମ୍ଭ କରି ଆପଣଙ୍କ ଅବଶିଷ୍ଟ ଜୀବନ କାଳରେ ଦିନମାନଙ୍କରେ ସେ ଜଣେ ପରିବର୍ତ୍ତିତ ବ୍ୟକ୍ତି ଅଟନ୍ତି। ସେ ଆଉ ସମୟ ଜୀବନର ବ୍ୟକ୍ତି ହୋଇ ରହନ୍ତି ନାହିଁ, କାରଣ ସେ ଅନନ୍ତ ଜୀବନର ଅଧିକାରୀ ହୋଇସାରି ଅଛନ୍ତି। ଏକ ନୂତନ ସୃଷ୍ଟି ଅଟନ୍ତି, ପୁରାତନ ବିଷୟ ସବୁ ଲୋପ ପାଇଯାଇଛି, ପୁଣି ସବୁକିଛି ବିଷୟ ତାଙ୍କ ପାଇଁ ନୂତନ ହୋଇଯାଇଛି, ସେ ନୂତନ ରୂପେ ଦେଖନ୍ତି। ଜଣେ ପୀଡ଼ିତ ବ୍ୟକ୍ତି ଈଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିପାରନ୍ତି, ଯେତେବେଳେ କି ଚିକିତ୍ସକ ମହାଶୟ ଏପରି କହିଅଛନ୍ତି ସେ ମୃତ୍ୟୁବରଣ କରିବାକୁ ଯାଉଅଛନ୍ତି, ତଥାପି ପରମେଶ୍ୱରଙ୍କ ଉପସ୍ଥିତିରେ ସେ ଗମନାଗମନ କରିପାରନ୍ତି, ପୁଣି ନିଜ ସମସ୍ୟା ବିଷୟରେ ନିବେଦନ କରିପାରନ୍ତି। ଆଉ ସେହି ସମୟରୁ ସେ ଜଣେ ଭିନ୍ନ ଧରଣର ବ୍ୟକ୍ତି ହୋଇ ପରିଚିତ ହେବେ, ଲୋକଲୋଚନକୁ ସେପରି ହୋଇ ଚାଲି ଆସିବେ।
That night down in California when the Holy Spirit come down and began to speak, he met God and from then on he could walk without his crutches.
Muta Congress ra pramukha byakti Hobson ko mane pakaye je ki 66 barsha dhari chakajukta bahan re basi rahuthile sei ratri kala re duravarti California re tebele pavitra atma avatra hoi asile puni katha kahila ko arambha kale। ସେ ଈଶ୍ୱରଙ୍କ ସହିତ ସାକ୍ଷାତ କଲେ, ଆଉ ସେହି ସମୟରେ ସେ ବିନା ଆଶାବାଡ଼ିର ସାହାଯ୍ୟରେ ଚାଲିପାରିବାକୁ ସକ୍ଷମ ହେଲେ।
I've seen the time where cancer-eaten people lay with nothing but a shadow, and the doctors had passed by and said, they're gone. Their loved ones gather in to say the last words that they could to them, encouragement. But they met God. And from that time on, they were changed. They lived different.
Mu Karkatakare Sajasalakongu the Kichi, Sepagaro, Abasaraku the Kichi, Jamanaki, Jamanaki, Purapuri Havare, Sankamitoi Saritilem, Puneko, Konkara Chaibino, Ojika Kichina Tilem, Puni Chikit Saka, Gona, Osoya was Tarakavara Chalija Zautilem, Akohutilem, Semane, Asano Sarichantin, Semanakara Samaya, Ubostoi Sarichi. Swanakra Priyajana, Atmiyakarasi, Samyato Heutilem, Purishwane, Kohi Palavali, Seso Sabda Kaya Nimante, Purishwane Kutike, Utsaita Kaya Nimante, Ekarta Heutilem, Kintu Swane Parvesu Petitilem, Ausei Samaru Swane, Badaja Itilem, Swaneka Bhinna Dharan Jivanaku, Otibait Kartilem.
I can see the foul woman yonder on the street. I can see the drunkard yonder in the alley. I can see the hypocrite down in the church. All those different kinds of people. Each new year, turning a new sheet and trying to do something different. Trying to make restitutions and do so forth. Let them meet God one time. Oh, and from then on.
Jane Korusita Narinku, Mu Shataka Rastabar Dekipare, Mudare Maddeba Vyaktinku, Nisakor Abastare, Shatasita Maddesara Dekipare. Shetakara ek aradhanayare, dole bhanda vyaktinko bhi dekhi pare. Ehi pari sabha vishishta, bibhinna dhan lokomananko, loka gura ka rahi chanti, puni pratyeka nutana barsara basarare, eka prakara nutana adhyaya ko khalanti, puni kichita bhinna dhan kajya kariya ko chashta ko thanti, keteko punottana kendra ko, prashto gara ko jatra ko chanti, puni sehi pari dhan kajya gura kariya pahi, चेष्टा कर संति केवल थोड़ा कर पैसे वालों को परवर्ष से तो भेटा भेट कर सुधार कराने करूं तो तत्पर सही समारोह लक्ष्य करूं तो
Jesus preached to those from then on that sat in the regions of the shadow of death.
जेव मने मृत्यु छायरो उपत्यका बसे थे प्रभु यीशु सही समय रो समान को निकटरे सुसमाचार प्रचार करने लगे ले.
And I say tonight, if a man wants to have a real change come on him, let him come face to face with God and meet him one time. Then he can say, from then on, from that time on, I was a changed man. I know by experience.
Puni ajira ratri kalare, mu epani kohe, kei jane byakti jane prakrutare, bastavakare parivartanaku abasak karanti, tanko jibare tahaku, ghatibara vishayaku chahanti, तेरे तांकु परमेश्वरों को सानिक्ता को मुखामुखी हो या स्वागत दियों तू, पुरी केवल थोड़ा करो पहले तांकु भेटों तू, तत्पर से कोई परंतु, सही अवसर कारो, सही समय रो, मुझे परिवर्तित मनुष्य हो जाए थिले, मु अनुभूति तोरा यहाँ कुछ जाने।
In a little while the church will be gathering here around the altar. You'll be consecrating your lives anew. You'll be giving up things and laying things on the altar.
खूब अल्प समय उत्तरे एठाकर बेदीर चारिपाख को घेरी जाए लोक मैंने समवेत हे आपण निज निज जीवन गुड़ी को नूतन रूपे समर्पण करुवे आपण मैंने केतक विषय को परित्याग करुवे पुणी केतक विषय को बेदी पर अर्पण करुवे.
Brother, let me give you some advice. If you've never met God face to face, let me tell you something. You stay at that altar. Just stay there until you meet God. Then you can point your fingers back to that New Year night.
Hey, bhai, mate aparon kichita paramarsha da ko diantu. Apan jodi kadapi Ishwaranku mukhamukhi hoi bhetinathile, tebe aparanku mate kichita bishoy ko kahiba ko diantu. Apan bedi nikatare atoki rahantu. Parameshwaranku sahita na bhetila paryanta sethare atoki rahantu. तेरे जैसे नूतन वर्षों रात्रि बेला को अपनों अंगुली दिखाई दर्शाई परंतु.
Now I say I turned a new page, I made a new vow, but from that time on I met God and life has changed and things were different and everything become new to me again. From that time on, the time that you meet God.
एपरी नौ कहाँ ती ମୁଁ ଏକ ନୂତନ ଅଧ୍ୟାୟକୁ ଖୋଲିଥିଲି, ମୁଁ ଏକ ନୂତନ ଶପଥକୁ କରିଥିଲି, କିନ୍ତୁ ସେହି ସମୟରୁ ମୁଁ ଈଶ୍ୱରଙ୍କୁ ଭେଟିଥିଲି ଏପରି କହିପାରନ୍ତି। ତତ୍ପରେ ଜୀବନଟି ପରିବର୍ତ୍ତନ ହୋଇଥିଲା, ପୁଣି ବିଷୟଗୁଡ଼ିକ ଭିନ୍ନ ଧରଣର ହୋଇଥିଲା, ଆଉ ସବୁକିଛି ବିଷୟ ମୋ ପାଇଁ ଭିନ୍ନ ଧରଣର ହୋଇଯାଇଥିଲା। ସେହି ସମୟରୁ ପୁନର୍ବାର ପରିବର୍ତ୍ତିତ ହୋଇଥିଲା, ଯେଉଁ ସମୟରେ ଆପଣ ଈଶ୍ୱରଙ୍କୁ ଭେଟିଥିଲେ ସେହି ସମୟରେ ଘଟିଥିଲା।
It ain't meet a new year. We're going to face it in a few minutes. After a while, about 2.5 hours, I suppose. Maybe less than that. We'll be meeting a new year face to face.
ଏହା ତ ନୂତନ ବର୍ଷକ ଅବସରକୁ ଭେଟିବାର ବେଳା ନୁହେଁ। କିଛି କ୍ଷଣ ଉତ୍ତରେ ଆମମାନେ ଏହାକୁ ସାମ୍ନା କରିବାକୁ ଯାଉଅଛୁ। କିଛି ସମୟ ଉତ୍ତରେ ମୋର ଧାରଣା ଅନୁସାରେ ପ୍ରାୟ 2.5 ଘଣ୍ଟା ଉତ୍ତରେ ତାହାକୁ ଦେଖିବାକୁ ଯାଉଛୁ, ହୋଇପାରେ ତାଠାରେ ମଧ୍ୟ ଅଳ୍ପ ସମୟ ଉତ୍ତରେ। ଏକ ନୂତନ ବର୍ଷ ବେଳାକୁ ଆମମାନେ ମୁଖାମୁଖି ହୋଇ ଦେଖିବାକୁ ଯାଉଛୁ। କେତେକ ଶପଥର ସହିତ ଆମମାନେ ଏହାକୁ ଭେଟିବୁ, କେତେକ ସର୍ତ୍ତର ସହିତ ଆବଦ୍ଧ ହୋଇ ଆମେ ଏହାକୁ ଭେଟିବୁ, ଉତ୍ତମ ଧରଣର ଅଭ୍ୟାସ ସହିତ ଥାଇ ଆମମାନେ ଏହାକୁ ଭେଟିବୁ। ଏପରି କହୁଥିବା ଦ୍ୱାରା ଆମମାନେ ଏହାକୁ ଭେଟିବୁ ଯେ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିବାକୁ ଚେଷ୍ଟାରେ ଥାଇ ଆମମାନେ ଏହାକୁ ଭେଟିବୁ। ଭିନ୍ନ ଧରଣର ଆଚରଣକୁ ସମ୍ପାଦନ କରିବାର ପ୍ରୟାସକୁ ନେଇ ଆମମାନେ ଏହାକୁ ଭେଟିବୁ, ତାହା ସବୁ ତ ଅତି ଉତ୍ତମ ଧରଣର ଅଭିପ୍ରାୟ ଅଟେ। ଏହା ତାହାକୁ ମୁଁ ଖୁବ୍ ପସନ୍ଦ କରେ।
It'll never be eternal until you meet God first. When you meet God first, and from then on, everything will be different. Let us pray when we bow our heads.
हे भाई, आपण सर्वप्रथमे ईश्वर सहित भेटाभेट न करा पर्यंत या कदापि चिरस्थायी हेव नाही। प्रथमे आपण ईश्वर सहित जेतेबेळे भेटाभेट करंती, आ सेही समयठारु प्रत्येक विषय एक भिन्न धरण मोडक नेब। आमने ନିଜ ନିଜର ମସ୍ତକଗୁଡ଼ାକ ଯେତେବେଳେ ଅବନତ କରି ରଖିଥାଉ, ଆସନ୍ତୁ ପ୍ରାର୍ଥନା କରିବା।
ଲର୍ଡ ଜିସସ୍, ସନ୍ ଅଫ୍ ଗଡ୍, ଆଇ ରିମେମ୍ବର ଦ ଟାଇମ୍ ହ୍ୱେନ୍ ଆଇ ମେଟ୍ ୟୁ ଲର୍ଡ। ଆଇ ରିମେମ୍ବର ଅ ମିଜରେବଲ୍ ରିଚ୍ ଲିଭିଂ ଅ ଗୁଡ୍ ମୋରାଲ୍ ଲାଇଫ୍, ନଟ୍ ରନିଂ ଅରାଉଣ୍ଡ ଡ୍ରିଙ୍କିଂ ଅର୍ ଗ୍ୟାମ୍ବଲିଂ ଅର୍ ସ୍ମୋକିଂ ଅର୍ ସୋ ଫୋର୍ଥ।
ପ୍ରଭୁ ଯୀଶୁ, ପରମେଶ୍ୱରଙ୍କ ପୁତ୍ର, ହେ ପ୍ରଭୁ, ମୁଁ ତ ସେହି ଘଡ଼ିଟିକୁ ମନେ ପକାଏ ଯେତେବେଳେ ମୁଁ ଆପଣଙ୍କୁ ଭେଟିଥିଲି। ମୁଁ ଜଣେ ଦିନହୀନ ଅସହାୟ ବ୍ୟକ୍ତି ପଡ଼ିଥିଲି, ଯିଏକି ନୈତିକ ପୁଣି ଉତ୍ତମ ଜୀବନକୁ ଯାପନ କରୁଥିଲି, ଇଆଡ଼େ ସିଆଡ଼େ ଦୌଡ଼ାଦୌଡ଼ି କରୁନଥିଲି, ମଦ୍ୟପାନ କରୁନଥିଲି, କିମ୍ବା ଜୁଆ ଖେଳୁନଥିଲି, କିମ୍ବା ଧୂମ୍ରପାନ କରୁନଥିଲି, ଅଥବା ଅନ୍ୟ କିଛି ଅପକର୍ମ କରୁନଥିଲି।
Some 20 years ago, there was something lacking in my life.
Tathapi, he Prabhu, mu jane je chikitsalaya se kothoriro madhyaku mrityu yetole chari araku dheri raithilam, dhire dhire pravesh karuthilam, pray 20 barsha tole se pori dharana hoi pravesh karuthilam, setebele mohora jivanotaro kichhi bishoy obhab dekha daithilam.
There I met God. And from that time, Lord, I've tried to serve you. My life has been changed and everything looks different. I'm so glad that I met you, Lord.
Sei thare mu parameshwar ko bhetili puni sei samay ru ek bhinnata dekha gala he prabhu sei samay arambha kari mu aparankar seva karaku chesta karasichi mora jivanati parivartan hoi jaichi। ଆ ପ୍ରତିଟି ବିଷୟ ଭିନ୍ନ ରୂପେ ଦେଖାଦିଏ। ହେ ପ୍ରଭୁ, ମୁଁ ଯେ ଆପଣଙ୍କୁ ଭେଟିଥିଲି ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ।
And tonight, facing the new year, I'm glad to say that I can face it with the Spirit of the living God in my heart.
ପୁଣି ଆଜିର ରାତ୍ରିବେଳା ନୂତନ ବର୍ଷକୁ ସାମ୍ନା କରୁଥିବା ଅବସରରେ ମୁଁ ଏପରି କହିବାକୁ ପ୍ରସନ୍ନ ଅଟେ ଯେ ମୋର ହୃଦୟରେ ମୁଁ ଏହାକୁ ଜୀବିତ ଈଶ୍ୱରଙ୍କ ଆତ୍ମାରେ ସାମ୍ନା କରିପାରେ।
Give us experiences, Lord. Give us of thy goodness and mercy. Forgive us of our sins. And let us live through this coming year Oh, Lord God, with an experience that we have met you and our lives has been changed.
Hey, Prabhu, Ammananku Anubhuti Pradhan Karantu, Aparanka Karuna Audaya, Ammananku Pradhan Karantu, Ammananku Sakha Paparu Ammananku Khemadhan Karantu, Puriyai Sampuna Barsare, Agavan Karutva Sampuna Barsare, Hey, Prabhu Parameswaram, Ammananku Eko Anubhava Saita, Baskare Gudhyantu, ଯେପରିକି ତଦ୍ୱାରା ବୁଝାପଡ଼େ ଯେ ଆମମାନେ ଆପଣଙ୍କ ସହିତ ସାକ୍ଷାତ କରିଅଛୁ, ପୁଣି ଆମମାନଙ୍କ ଜୀବନ ଗୁଡ଼ିକ ପରିବର୍ତ୍ତନ ହୋଇସାରିଛି।
Granted, Lord, forgive us of our shortcomings. Place within us your Holy Ghost. Lead us and guide us.
ହେ ପ୍ରଭୁ, ଏହାକୁ ପ୍ରଦାନ କରନ୍ତୁ। ଆମମାନଙ୍କର ସକଳ ପ୍ରକାର ତ୍ରୁଟି ଦୁର୍ବଳତାରୁ ଆମମାନଙ୍କୁ କ୍ଷମା କରି ଦିଅନ୍ତୁ। ଆମମାନଙ୍କ ମଧ୍ୟରେ ଆପଣଙ୍କ ପବିତ୍ର ଆତ୍ମାଙ୍କୁ ସ୍ଥାନାଧିକାର କରାନ୍ତୁ, ଆମମାନଙ୍କୁ ପଥ ପ୍ରଦର୍ଶନ କରାନ୍ତୁ, ପୁଣି ଆମମାନଙ୍କୁ କଢ଼ାଇ ନିଅନ୍ତୁ।
ଫାଦର ଗଡ୍, ୟର୍ସ 1960 ଫେସିଂ ମି ଆଣ୍ଡ ଦେୟାର୍ସ ଅପର୍ଚୁନିଟିଜ୍ ଫର୍ ଅ ୱର୍ଲ୍ଡ ୱାଇଡ୍ ମିଟିଂ ୱେର୍ ଇଟ୍ ଲୁକ୍ ଲାଇକ୍ ଆଣ୍ଡ ଇଭେନ୍ ଟେନ୍ସ ଅଫ୍ ଥାଉଜେଣ୍ଡ ଟାଇମ୍ସ ଥାଉଜେଣ୍ଡ ଆଣ୍ଡ ଥାଉଜେଣ୍ଡ ଅଫ୍ ଥାଉଜେଣ୍ଡ ଅଫ୍ ର ହିଦନ୍ ଅଫ୍ ପେଗନ୍ ଆଣ୍ଡ ସୋ ଫୋର୍ଥ ମାଇଟ୍ କମ୍ ଟୁ ୟୁ।
ପିତା ପରମେଶ୍ୱର, ଏଇଠାରେ 1960 ମସିହାଟି ମୋତେ ସାମ୍ନା କରୁଅଛି। ପୁଣି ବିଶ୍ୱଭର ଉପାସନା ପାଇଁ ସେପରି ସ୍ଥଳେ ଏକ ସୁଯୋଗର ଅବସର ରହିଛି, ଯେଉଁପରି ସ୍ଥଳେ ଏପରି ଅନୁଭୂତ ହୁଏ ଯେପରିକି ସହସ୍ର ସହସ୍ର ଥର ପାଇଁ ଦଶ ସହସ୍ରାଧିକ ସଂଖ୍ୟକ ମୂର୍ତ୍ତି ପୂଜକ ପରମେଶ୍ୱର ହିତଗଣ, ପୁଣି ଏପରି ଏକାଧିକ ଅବିଶ୍ୱାସୀଗଣ ସମ୍ଭବତଃ ଆପଣଙ୍କ ନିକଟକୁ ଆସିପାରନ୍ତି।
Oh, Lord God, with your spirit in my heart, I face your altar tonight and face you and say, help me, oh God. My heart's a burning with zeal. I love you, Lord.
Ahe Prabhu Parameswaram, Aparanka Atma, Mor Antakana Thivadagu, Ajira Ratrikala Mu Aparankara Bedinikala Kasuachi, Puni Aparanku, Samna Karuachi, Aukohuachi, He Isramate Sahaja Karantu, Mohra Hrudayati, ଉତ୍ସାହରେ ପ୍ରଜ୍ୱଳିତ ହେଉଅଛି। ହେ ପ୍ରଭୁ, ମୁଁ ଆପଣଙ୍କୁ ପ୍ରେମ କରେ।
I give myself to you in service. Lead me anywhere you want to lead me. Send me anywhere you want to send me, Lord. Just speak and I'll go.
ଆରାଧନାର ମଧ୍ୟରେ ମୁଁ ସ୍ୱୟଂକୁ ଆପଣଙ୍କଠାରେ ଅର୍ପଣ କରେ। ଯେ କୌଣସି ସ୍ଥାନକୁ ଆପଣ ମୋତେ କଢ଼ାଇ ଦେବାକୁ ଚାହାନ୍ତି, ସେହି ସ୍ଥାନକୁ କଢ଼ାଇ ନିଅନ୍ତୁ। ହେ ପ୍ରଭୁ, କେବଳ କୁହନ୍ତୁ, ଆଉ ମୁଁ ଅଗ୍ରସର ହେବି।
Bless my church. Bless Brother Neville. Bless all the people here, the strangers in our gates, and these pastors that will be speaking time by time on through the evening. I pray, God, that you'll bless their ministry.
Mohara Mandaliku Asirbat Karantu, Bhai Nebhilanku Asirbat Karantu, Echare Upostritva, Sakara Jananku, Puni Aparchita Karanku, Javane Ammanaka Dwaraguri Karabadhare, Upostrita Santi, ସେହି ପ୍ରତ୍ୟେକ ଜଣଙ୍କୁ ଆଶୀର୍ବାଦ କରନ୍ତୁ। ତତ୍ପରେ ସେହିସବୁ ପାଳକ ଗଣଙ୍କୁ ଯେଉଁମାନେ ପରଗୁପର କରି ବାକ୍ୟ ପ୍ରଚାର କରିବେ, ସେମାନଙ୍କୁ ଏହି ସନ୍ଧ୍ୟାକାଳ ପ୍ରଚାର କରିବେ। ହେ ପ୍ରଭୁ, ପ୍ରାର୍ଥନା କରି କହେ ଯେ ଆପଣ ସେମାନଙ୍କ ସେବା କାର୍ଯ୍ୟକୁ ଆଶୀର୍ବାଦ କରିବେ। ଭାଇ ନେଭିଲଙ୍କୁ ଆଶୀର୍ବାଦ କରନ୍ତୁ, ଭାଇ ଜୁନି ଜ୍ୟାକ୍ସନଙ୍କୁ ଆଶୀର୍ବାଦ କରନ୍ତୁ, ଭାଇ ବିଲରଙ୍କୁ, ପୁଣି ଏହିସବୁ ପାଳକଙ୍କୁ ହେ ପିତା ଆଶୀର୍ବାଦ କରନ୍ତୁ। ଆମ ସମସ୍ତଙ୍କୁ ଏହି 1960 ବର୍ଷରେ ଏକ ମହାନ ଅନୁଗ୍ରହକୁ ପ୍ରଦାନ କରନ୍ତୁ।
We, Lord, who know that we have met you face to face and know what it means to be born again of your spirit, give us of thy eternal grace to serve you. In Jesus' name we pray. Amen.
ପ୍ରଭୁ, ଆମମାନେ ସମସ୍ତେ ଯେଉଁମାନେ ଏହାକୁ ବୁଝୁ ଯେ ଆମେମାନେ ଆପଣଙ୍କୁ ଭେଟିଥିଲୁ, ମୁଖାମୁଖି ହୋଇ ଭେଟିଥିଲୁ, ପୁଣି ଆପଣଙ୍କ ଆତ୍ମାରେ ଜାତ ହେବାର ଅର୍ଥ ଯେ କ'ଣ ତାହାକୁ ବୁଝୁ। ଆମକୁ ଆପଣଙ୍କର ଚିରସ୍ଥାୟୀ ଅନୁଗ୍ରହଟିକୁ ଆପଣଙ୍କ ସେବା କରିବାକୁ ପ୍ରଦାନ କରନ୍ତୁ। ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ନିବେଦନ କରୁ, ଆମେନ୍।
1960. Don't let it be that I turned a new page. Don't let it be that I tried to start a new life. But let it be that I met God. And from that time on, I had peace that passes understanding. I had joy unspeakable and full of glory. I had a satisfaction.
आपण तांको स्नेह करंती कि 1960 मसिया एहाको सेपरहाको आदन दिया न जाउ जे मु एक नूतन अध्याय खोली थिली मु एक नूतन प्रकार जीवन को आरंभ करबाको जत्न करे एहाको सेपरहाको दिया न जाउ मात्र एहाको सेपरहाको दियंतु जे मु ईश्वरंको भेटी थिली पुनी सेही समय परठारु मु एपर एक शांति अधिकारी होईछि जाकि बोधर अगम्य अटे मु अप्रकाशित आनंद को लाभ करी पुनी अत्यधिक आनंद को लाभ करी अछि मु एक प्रकार संतुष्टि को लाभ करी थी
Even if death should come to me, I'll be in the arms of God. Minute after the last breath draws, no matter what comes or goes.
एपरी कि मृत्यु जदि मोर निकट को आसे मु मोर शेष निश्वास को त्याग करिवार मुहूर्त के मध्य ईश्वर बाहुदे मध्य रही कौन जैसे आवाज जाए से भूक्षेप कर किसी ना
They want to, the bomb will not be through crack until we'll be in glory with him. There's nothing can harm us. Hallelujah.
Jodi semane chahanti, ravibar ratri ka semane tahaku, pasuri pakai ko diyantu. Semane separi kebaku chahanti, tanko sa damane, mohila ko najiba parchanto, bumati kadapi, arpar hai, dhangsa kai banahi. Amen. Kono usi bishya pe nahi, jaki amara khyati karibo. Hallelujah.
I'm so glad I met God. I'm so glad I can say from that time, pin it down to that spot. When I met God, something happened to me. I was changed from that minute. I've been changed ever since.
मुझे परमेश्वर संग भेटी थली एचरे मु खूब आनंदित अटे सेई समय ठारु एपरी कहया पई मु खूब आनंदित अटे याकु उपयुक्त स्थान रे प्रयोग करंतु परमेश्वर को जेतले भेटिली किछिटा विशेष धर घटना घटिला सेई मुहूर्त रे हा बदली गला सेई समय रे मु बदली जाइछि
I'm so glad to be on this road tonight as a testimony to the glory and the power of God. A little old something out here and God come down here and give me his grace and save me and heal me and fill me with his spirit and let me preach his gospel which is the greatest honor there is in the world.
ଆଜି ରାତ୍ରି ବେଳା ମୁଁ ଯେ ଏହି ପଥର ଯାତ୍ରୀ ତେଣୁକରି ମୁଁ ଖୁବ୍ ଆନନ୍ଦିତ ଅଟେ ପରମେଶ୍ୱରଙ୍କ ମହିମାର ପୁଣି ସମର୍ଥର ସାକ୍ଷୀ ସ୍ୱରୂପ ହୋଇଥିବାରୁ ମୁଁ ପ୍ରସନ୍ନ ଏଠାସ୍ଥିତ ଏକ କ୍ଷୁଦ୍ର ପୁରାତନ କିଛିଟା ବିଷୟ ରହିଛି ପୁଣି ଈଶ୍ୱର ଏହି ସ୍ଥାନକୁ ଓହ୍ଲାଇ ଆସନ୍ତି ମୋତେ ତାଙ୍କ କରୁଣାକୁ ଦିଅନ୍ତି ପୁଣି ମୋତେ ମୁକ୍ତ କଲେ ମୋତେ ସୁସ୍ଥ କଲେ ଆଉ ଆପଣଙ୍କ ଆତ୍ମାରେ ମୋତେ ଭରିଦେଲେ ପୁଣି ମୋତେ ତାଙ୍କର ସୁସମାଚାରକୁ ପ୍ରଚାର କରିବାକୁ ଦିଅନ୍ତି ଯାହାକି ଜଗତରେ ଥିବା ଅନ୍ୟାନ୍ୟ ବିଷୟ ଅପେକ୍ଷା ସବୁଠାରୁ ଶ୍ରେଷ୍ଠ ସମ୍ମାନ ଅଟେ
From that time until this time, I've never had one regret, but I've been thankful all these days and will be through all eternity that I met God. God bless you.
ସେହି ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମୁଁ ଗୋଟିଏ ମାତ୍ର ସନ୍ତୋଷର କାରଣ ପାଇଲି ନାହିଁ ମାତ୍ର ଏହି ସକଳ ଅବସର କାଳେ ମୁଁ ଧନ୍ୟବାଦୀ ହୋଇ ରହିଅଛି ପୁଣି ଚିରଦିନ ଯାଏ ମୁଁ ଧନ୍ୟବାଦୀ ହୋଇ ରହିଥିବି ଯେ ମୁଁ ଈଶ୍ୱରଙ୍କୁ ଭେଟିଥିଲି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଭାଇ ନେଭିଲ ଭଲ କଥା